මාත්‍රිතක මාමන්තකේ මහදේ මාත්‍රුන් දකින් ගයව සඳ ස්වක්ත සදනන්ද මාත්‍රුන් වල කෝ අර කි මාත්‍රුන් දනා ඔණි මතල් නයි අ බුන්ද කතා කොන් කහිවා જાઓ আজি আমি আপনমানকো আমার ভগবত গীতা কার্যক্রম কো স্বাগত করছু তৃতীয় অধ্যায়ের ভগবত গীতা তৃতীয় অধ্যায়ের 30 শ্লোক পর্যন্ত কথা কইতিলে 30 শ্লোক কথা আরম্ভ করিবা তকালে যে উটু কথা আমি কইতিলে যে মই সর্বাণি কর্মাণি সন্ন্যাসা ধর্ম চেতসা নিরাসি নিয়ম বুদ্ধা যুদ্ধস বিগত জোড়া কিছু মতে অর্পণ করি তুমি যুদ্ধ কর আলস্য ত্যাগ করি মতে যুদ্ধ কর এই শ্লোকটি কত 30 শ্লোকের কইতিলে আজ আমি 31 শ্লোকের কথা আরম্ভ করিবা এই শ্লোকের ভগবান বলছেন যে মে মতমিদম নিত্যম অনুতিষ্ঠন্তি মানবা শ্রদ্ধাবন্ত অনুসূয়ন্ত মুচ্যন্তি তেপি কর্মভি ভগবান পর কর্ম যে কহেলা কইতে ভগবান নাম কর্মাণি লিপন্তি ভগবান যে কর্ম হচ্ছে ভগবান সে কর্ম বন্ধন পড়তে না বরং যে জাঁতি ভগবান কর্ম কু সে কর্ম মুক্ত হয়ে যাতে তেমন এটি সে কৌশল না যে মে মতবিদম নিত্যম অনুতিষ্ঠতি মানব ভগবান মত হচ্ছে শ্রেষ্ঠ মত ভগবান কী ব্যাসদেব কৃষ্ণ উবাচ বলে কে না ভগবান উবাচ বলে কী কে কৃষ্ণ উবাচ কে ভাবে হ্যাঁ জন ব্যক্তি কৌশল যদিও কৃষ্ণ উবাচ যদিও কৃষ্ণ কে কিন্তু ব্যাসদেব কে কৃষ্ণ উবাচ বলে সে কে ভগবান উবাচ কৃষ্ণস্তু ভগবান স্বয়ং কৃষ্ণ হচ্ছেন মূল ভগবান তেমন ভগবান উবাচ বলে কুযাচ্ছি ভগবান মত ভগবান আগে উন্নতর অনেক তাঁর উপরে আগে অনেক ভগবদ গীতা সপ্তম অধ্যায়ে ভগবান কে মত পরতর নানিয়া কিঞ্চিত অস্তি ধনঞ্জয় মোটর উন্নতর সত্য কিছু না মানে মাতাজী প্রশ্ন করলে যে প্রভু আপনার যে কৌশল কৃষ্ণ এই জগতের কথা এই ভগবান বলে এমনি আগে গোটে জগৎ থেটি মধ্যে ভগবান থিবে যদি যেমন আমি কৌছি ইয়ে হচ্ছে ভগবান সবুঠার শ্রেষ্ঠ আপনারা কে না তেমন সেমি মধ্যে আগে গোটে জগৎ থেটি মধ্যে সে কৌথে ইয়ে ভগবান আপনারা কে না কেমিতি জাঁয়া আমি তেমন এই ভগবদ গীতার ভগবান কেছেন সে কথা সপ্তম অধ্যায়ের সে কথা আসব মত পরতর নান্য কিঞ্চিৎ অস্তি ধনঞ্জয় মোটার উন্নতর সত্য কিছু না তেমনি ভগবান উপরে আর কিছু না আগত আছে আগে ভগবান আছেন এইসব নুহ এ আমার মনের ধারণা যাহা আমার ডাউট ডাউট লে সন্দেহ থাকলে এই ভগবদ গীতার এই শ্লোকের এই সন্দেহ দূর হয়ে যাব ভগবান কে মো উপরে আর কিছু না তুমি চিন্তা করার কথা নুহ আগে দুনিয়া আছে আগে ভগবান অনেক এইসব না ভগবান ইয়ে এক অদ্বৈত এ দুই নুহতি ইয়ে হচ্ছে এক এবং ইয়াক উপরে আর কে না ভগবদ সপ্তম অধ্যায়ে ভগবান সে কথা কে তেমন ভগবান মত মানে সেটা আখিবুজি গ্রহণ করা কথা ভগবান তো সাধারণ ব্যক্তির যে দোষটি দোষ রয়েছে চারোটি দোষ রয়েছে বদ্ধ জীব আমি সে বদ্ধ জীব গুণর ত্রিগুণর দ্বারা আমি বদ্ধ হয়ে রয়েছে আমার চারোটি দোষ রয়েছে ভ্রম প্রমাদ বিপ্রসা করণাপাঠ আমি নিশ্চিন্ত ভাবে ভুল করা সে ইংরাজি গোটে প্রভাব রয়েছে টু এয়ার ইজ হ্যুম্যান ভুল করা স্বাভাবিক মনুষ্য মাত্র ভুল করব সেইভাবে ভাবে প্রমাদ গোটে জিনিস আর গোটে জিনিস বলে ভাবিবা এগুলি প্রমাদ সবুঠার বড় প্রমাদ হচ্ছে শতকড়া অনুষদ ভাগ লোক নিজকে শরীর বলে ভাবতে নিজের প্রকৃত অস্তিত্বকে জাঁপারতে না নিজকে শরীর বলে ভাবতে ইয়ে গোটে প্রমাদ এবং বিপ্রলিপ্সা কে ঠকিবা মনোভূতি সমস্ত ঠকিবা মনোভূতি রয়েছে চিটিং মেন্টালিটি সমস্ত চাহুন কেমন সুযোগ মিলে ঠকিদেবা চিটিং এই বদ্ধ জীবন লক্ষণ আর গোটে লক্ষণ হচ্ছে করোনা পাঠব করোনা পাঠব কে আমার যে ইন্দ্রিয় মানে অনেকর সীমিত শক্তি রয়েছে অপর্যাপ্ত অসীমিত শক্তি নুহ সীমিত শক্তি আমি দেখিপারছে বর্তমানে এই আলোক থাকার আলোক যদি চালিয়ে আমি কিছু দেখিপারা না ইয়ে আমার আখির সীমিততা বহু কিছু আমার ইন্দ্রিয় মান সীমিত শক্তি রয়েছে কিন্তু ভগবান এই দোষ না তেমনি ভগবান মত মানে আখি বুঝি গ্রহণ করা কথা তথাপি আমি গ্রহণ করু না ভগবান যদিও মত কে তাকে পুঁড়ি ভগবান মতকু অন্য যে আচার্য মানে কেছেন সেটাকে ভগবান উপস্থাপন করছেন অর্জুন যেমন কহিলেন প্রভু আপনার যা কৌশল আপনার হচ্ছেন ভগবান ଯଦି ଭଗବାନ କହିବେ ଅର୍ଜୁନ ତୁମେ ମୋର ସାଙ୍ଗ ବୋଲି କହୁଛ, ମୁଁ ପ୍ରକୃତିରେ ଭଗବାନ ନା 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 ପ୍ରଭୁ କ'ଣ ନା, ସମସ୍ତେ କହିଛନ୍ତି ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦିଦେବଂ ଅଜଂ ବିଭୁଂ, ଆପଣ ହେଉଛନ୍ତି ଶ୍ରେଷ୍ଠ ଭଗବାନ ବୋଲି ମୁଁ ଖାଲି ଆପଣ ସଙ୍ଗ ବୋଲି ସଖା ସଖା ବୋଲି କହିଦେଉଛି ତାହା ନୁହଁ, ଆଉସ୍ତା ମୁସେ ସର୍ବେ ସମସ୍ତ ଋଷିମାନେ କଥା କହିଛନ୍ତି ନା, କିଏ କେଉଁ ଋଷି କହିଛନ୍ତି ନା, ଅସିତ ଦେବଳ ବ୍ୟାସ ଆହୁରି ଅନେକ ଋଷି ଅଛନ୍ତି, ଏବଂ ସ୍ୱୟଂ ଚାହିଁବେ ପ୍ରଭୁ ଆପଣ ନିଜେ ମଧ୍ୟ କହୁଛନ୍ତି ସେ କଥା, ଆପଣ ହେଉଛନ୍ତି ଶ୍ରେଷ୍ଠ ଭଗବାନ ବୋଲି ମତ ପରତର ନାହିଁ କିଛି ଦେଶ ଧନଞ୍ଜୟ ମୋ ଠାରୁ ଆଉ କିଛି ଉନ୍ନତର ସତ୍ୟ ନାହିଁ। ତେଣୁ ଭଗବାନ ଯେତେବେଳେ କହୁଛନ୍ତି ସେଇଟାକୁ ଆମେ ଆଖି ବୁଝି ଗ୍ରହଣ କରିବା କଥା, କିନ୍ତୁ ତଥାପି ଆମେ ଗ୍ରହଣ କରୁନାହିଁ। ତେଣୁ ଭଗବତ ଗୀତାରେ ଅନ୍ତିମରେ ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ଯାହା ସବୁ କହିଲି ସତ୍ୟ କହିଲି, ତୁମକୁ ପ୍ରତିଜ୍ଞା କରି କହୁଛି ଏଥିରେ ସତ୍ୟ, ଏଥିରେ କୌଣସି ଭୁଲ ନାହିଁ, ଏଥିରେ କିଛି ମିଛ ନାହିଁ। ଅନ୍ତିମରେ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକଂ ଶରଣଂ ବ୍ରଜ ଅହଂ କାଂ ସର୍ବପାପେଭ୍ୟ ମୁକ୍ତୈ ସାଇଁ ମା ସୁଚ। ଯେଉଁ କହିଲେ ମନ୍ମନା ଭବ ମଦ ଭକ୍ତୋ ମଦ ଜାଜି ମାଂ ନମସ୍କୁରୁ ମାମେ ବ୍ୟସ୍ତୁ ସତ୍ୟଂ ତେ ପ୍ରତିଜାନି ପ୍ରିୟସିମେ। ଏଇ ଦୁଇଟି ଶ୍ଳୋକ ଭାଗବତଙ୍କୁ ସାର ବୋଲି କୁହାଯାଏ। ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର, କିଛି ନହେଲେ ଅନ୍ତତଃ ପକ୍ଷେ ଭଗବାନ ପ୍ରଣାମ କର, ମାଂ ନମସ୍କୁରୁ ମାମ ଏବେ ଆସିଅଛି, ନିଶ୍ଚିନ୍ତ ଭାବରେ ମୋ ପାଖକୁ ଆସିବ। ଏ ଶ୍ଳୋକଟି ଆଗରୁ କହିଥିଲେ ନବ ମଧ୍ୟ ଚତୁର୍ଥ ଶ୍ଳୋକରେ କହିଥିଲେ, ପୁଣି ଅଠର ଅଧ୍ୟାୟ ପଞ୍ଚଷଠି ଶ୍ଳୋକରେ କଥା କହିଲେ ମାମ ଏବେ ଆସିଅଛି। ଏଠି ପୁଣି କହିଲେ କ'ଣ ନା ସତ୍ୟନ୍ତେ, ଏଇଟା ହେଉଛି ସତ୍ୟ, ପ୍ରତି ଜାଣେ ମୁଁ ପ୍ରତିଜ୍ଞା କରି କହୁଛି ପ୍ରିୟ ସୁମିତା ମୋର ଅତ୍ୟନ୍ତ ପ୍ରିୟ, ସତ୍ୟ କଥା କହୁଛି ଭଗବାନଙ୍କୁ କିନ୍ତୁ ଶପଥ ଖାଇବାକୁ ପଡ଼ୁଛି। କିନ୍ତୁ ସାଧାରଣତଃ ଲୋକମାନେ କୋର୍ଟରେ ଯାଇକରି ସାକ୍ଷୀ ଯେଉଁମାନେ ଯାଆନ୍ତି ସାକ୍ଷୀ ଦେବା ପାଇଁ କୋର୍ଟରେ ଯେତେବେଳେ ଯାଆନ୍ତି ସେତେବେଳେ ଯାଇଛନ୍ତି ଆପଣ କେବେ କୋର୍ଟ, କୋର୍ଟକୁ କେବେ ଯାଇଛନ୍ତି? କୋର୍ଟରେ ଫିଲ୍ମ ଫିଲ୍ମ ଦେଖିଥିବେ ସେଭଳି କହିବେ ଭଗବତ ଗୀତା ଉପରେ ହାତ ରଖି କହିବେ ଯେଉଁ କହୁଙ୍ଗା ସତ୍ୟ କହୁଙ୍ଗା ସତ୍ୟ କହିବା ଅର୍ କିଛି ନାହିଁ କହୁଙ୍ଗି, ହାତ ରଖି କହିବେ କ'ଣ ଗୀତା ଉପରେ ହାତ ରଖି କହିବେ ଯାହା କହିବେ ସତ୍ୟ କହିବେ, ସତ୍ୟ ଛଡ଼ା ଆସିକି ଅନ୍ୟ କିଛି କହିବେ ନାହିଁ, କିନ୍ତୁ ସବୁ ମିଛ କହିବେ, ମିଛ ଛଡ଼ା ଅନ୍ୟ କିଛି କହିବେ ନାହିଁ। କିନ୍ତୁ ଭଗବାନ ମୋତେ ସତ୍ୟ କହି ସତ୍ୟ ପାଠ କରିବାକୁ ପଡ଼ୁଛି, ଅର୍ଜୁନ ମୁଁ ତାକୁ ସତ୍ୟ କରି କହୁଛି, ତୁମେ ମୋ ପାଖକୁ ଆସ ଯଦି ଏଇ ଚାରୋଟି ଜିନିଷ କରିବ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ। ଦୁଇଥର କହିଲେ ସେଥିପାଇଁ ଭଗବାନ ଏଇ ଶ୍ଳୋକଟି, ଆଉ କୌଣସି ଶ୍ଳୋକ ଦୁଇଥର କୁହାଯାଏନି ଭଗବତ ଗୀତାରେ, ଏଇ ଗୋଟିଏ ଶ୍ଳୋକ ଦୁଇଥର କହିଛନ୍ତି ମନ୍ମନା ଭବ ମଦ ଭକ୍ତୋ ମଜ୍ୟାଜି ମାଂ ନମସ୍କୁରୁ। ଏ ଚାରୋଟି ହେଉଛି ଗୀତାର ସାର, ମନରେ ମୋର ମନରେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ମୋତେ ପ୍ରଣାମ କର। ସାତଶହ ଶ୍ଳୋକ ଅଛନ୍ତି, ବହୁତ କଥା ରହିଛି। ଅର୍ଜୁନ ମନରେ ଚିନ୍ତା କରୁଛନ୍ତି ପ୍ରଭୁ ଏତେ କଥା ଆପଣ କହିଲେ କେମିତି ମୁଁ ବୁଝିବି, ଏଥିରୁ କେତେ ମନେ ରଖିବି, ସାଧାରଣ ଲୋକମାନଙ୍କ ପାଇଁ କହିଛନ୍ତି, ମନରେ ଭାବୁଛନ୍ତି କହିନାହାନ୍ତି ଏଇଟା। ତେଣୁ ଭଗବାନ ବୁଝିପାରିଲେ ଅର୍ଜୁନଙ୍କର ମନୋଭାବ, ସମଗ୍ର ମାନବ ଜାତିକୁ ସେ ରିପ୍ରେଜେଣ୍ଟ କରୁଛନ୍ତି, ସମଗ୍ର ମାନବ ଜାତିକୁ ସେ ପ୍ରତିନିଧି ହିସାବରେ କହୁଛନ୍ତି। ତେଣୁ କେତେ ଜଣ ଲୋକ ମନେ ରଖିବେ ଭଗବତ ଗୀତାର ଶ୍ଳୋକ କେତେ, ତାପରେ ଭଗବତ ଗୀତାରେ ଯେଉଁ ଭଗବାନ ଅନେକ ଜ୍ଞାନ ଦେଇଛନ୍ତି, ଅନେକ ପ୍ରକାର ଜ୍ଞାନ ଦେଇଛନ୍ତି, ଏଇଟା କର ସେଇଟା କର ସେଇଟା କର। ଭଗବତ ଗୀତାର କ'ଣ ତୃତୀୟ ଅଧ୍ୟାୟ ଭଗବାନ ଅର୍ଜୁନ କହିଲେ ପ୍ରଭୁ ଯାଏ ସେ ଚେତ୍ କର୍ମଣା ଆସ୍ତେ ମତା ବୁଦ୍ଧି ଜନାର୍ଦ୍ଦନ ତତ୍କିଂ କର୍ମାଣି ଘରେ ମୁଁ ନିୟୋଜ ହେସି କେଶ ଗାମୀ ଶ୍ରେଣୀ ମୋ ବାକ୍ୟନ ବୁଦ୍ଧି ମୋହସି ବେମେ। ଦୁଇଟି ଅଧ୍ୟାୟ ଶୁଣି ଦେଇକରି ତୃତୀୟ ଅଧ୍ୟାୟ କହିଲେ ପ୍ରଭୁ ଆପଣ ଦୁଇଟି ଅଧ୍ୟାୟ ନୁହେଁ ଗୋଟିଏ ଅଧ୍ୟାୟ ଭଗବାନ କହିଲେ, ଦ୍ୱିତୀୟ ଅଧ୍ୟାୟ କଥା ଶୁଣି ଅର୍ଜୁନ କହିଲେ ପ୍ରଭୁ ଆପଣ ବ୍ରହ୍ମଜା କଥା କହୁଛନ୍ତି, ଗାମୀ ଶ୍ରେଣୀ ମୋ ବାକ୍ୟନ ମୋର ବୁଦ୍ଧି ମୋହ ହେଇଯାଉଛି, ମୋତେ ନିଶ୍ଚିନ୍ତ ଭାବରେ କୁହନ୍ତୁ ମୁଁ କ'ଣ କରିବି। ଆଉ ଅଠରଟା ଯେଉଁ ଆଉ ସତରଟି ଅଧ୍ୟାୟ ବର୍ଣ୍ଣନା କରିସାରିଲା ପରେ ଆହୁରି ଗୋଳମାଳିଆ ହେଇଯାଇଥିବ ଅର୍ଜୁନଙ୍କର ମନ। ତେଣୁ କ'ଣ କେତେ ଜିନିଷ ରହିଲା, କେତେ ମନେ ରଖିବା, କେତେ କ'ଣ କରିବା ଭଗବାନ, କେହି ଭଗବତ ଗୀତାର କ'ଣ ସାର କେହି କହିପାରିବେ ନାହିଁ। କିନ୍ତୁ ଭଗବାନ ନିଜେ ସେଥିପାଇଁ ଭଗବତ ଗୀତା ସାର ନିଜେ କହିଲେ ସର୍ବଭୂୟ ତମଂ ଭୂୟ ଶୁଣିମେ ପରମ ବଚ। ଅର୍ଜୁନ ତମେ ଜାଣିଲ କି ନ ଜାଣିଲ ମୁଁ ତୁମକୁ ଗୃହ ଜ୍ଞାନ ଗୃହତ୍ତମ ଜ୍ଞାନ ଦେଇଦେଲି ନବମ ଅଧ୍ୟାୟ ଚଉତିରିଶ ଶ୍ଳୋକରେ, କିନ୍ତୁ ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, ସେଥିପାଇଁ ପୁଣି ତାର ଆଉ ଥରେ କହୁଛି, ସର୍ବଭୂୟତମ ଭୂୟ, ଇଏ ହେଉଛି ଭୂୟତମ ଜ୍ଞାନ ଦେଇଛି ମୁଁ, ସାର ଜିନିଷଟା କହିଛି ତୁମକୁ ଭଗବତ ଗୀତାରେ। ଶୁଣମି ପରମ ବଚ, ମୋର ପରମ ବଚ ଶୁଣ, ମୋର ସବୁଠାରୁ ଶ୍ରେଷ୍ଠ ବଚନ ହେଉଛି ଏଇଟା। ଯେତେ ସବୁ ବଚନ କହିଲି ଅଧିକା ଅନେକ କଥା କହିଛି, କିନ୍ତୁ ଶ୍ରେଷ୍ଠ ବଚନ ତୁମେ କହୁଛି ତା ଭିତରେ କେଉଁଟା ନା ପ୍ରଭୁ କ'ଣ ସେଇଟା ନା ସର୍ବଭୂୟତମ ଭୂୟ ଶୁଣମି ପରମ ବଚ ଅଷ୍ଟୋସିମେ ଦୃଢ଼ ମେଟି, ତମେ ମୋର ଅତ୍ୟନ୍ତ ଇଷ୍ଟ, ଅତ୍ୟନ୍ତ ପ୍ରିୟ, ଦୃଢ଼ ଭାବରେ ପ୍ରିୟ ମୋର, ତତ୍ୱକ୍ଷାମିତେ ହିତମ, ତେଣୁ ତୁମର ହିତ ପାଇଁ ମୁଁ କଥା କହୁଛି। ପ୍ରଭୁ କ'ଣ ତାର ସେଇଟା ଏଇ କଥା ମନମନାଭବ ମଧୁଭକ୍ତ ମଜାଜି ମାନ ନମସ୍କୃ, ଏଇ ଚାରୋଟି ଜିନିଷ ଏତିକି କଲେ ତୁମେ ମୋ ପାଖକୁ ଆସିଯିବ, କ'ଣ ସନ୍ଦେହ ନାହିଁ, ମନୁଷ୍ୟ ଜୀବନ ସିଦ୍ଧି ପ୍ରାପ୍ତ ହୋଇଯିବ ଏଇ ଚାରୋଟି ଜିନିଷରେ। ଯଦି କିଛି ମନ ନ ରଖିପାରିବା ମଧ୍ୟ କିଛି ଅସୁବିଧା ନାହିଁ, ବହୁତ କଥା ରହିଛି ଭଗବତ ଗୀତାରେ, ଅନ୍ୟମାନେ କେହି କହିପାରିବେ ନାହିଁ ସାର ଜିନିଷଟା କ'ଣ। ତଥାପି ଆମେ ଦେଖିବା ଗୀତା ସାର ବୋଲି ବହୁତ କଥା କୁହାହେଉଛି, ବହୁତ କଥା ଲେଖାହେଉଛି ଗୀତା ସାର ନିଅନ୍ତୁ ବୋଲି କହନ୍ତି, ମୁଁ ପଢ଼ୁଥିଲି ସେଇଟା ତା'ହେଲେ ଲେଖାହେଉଛି, ପ୍ରଥମେ ଲେଖାହେଉଛି ଯାହା ହେଉଛି ସବୁ ଠିକ୍ ହେଉଛି ଏବଂ ଯାହା ହେଉଛି ସବୁ ଠିକ୍ ହେଉଛି, କିନ୍ତୁ ଏଇଟା ଗୀତା ସାର କ'ଣ, ଏଇଟା ଓଲଟା କଥା, ଓଲଟା ଗୀତା ଇଏ କହୁଛନ୍ତି ଭଗବାନ କହିଲେ ଯାହା ହେଉଛି ସବୁ ଭୁଲ ହେଉଛି, ତୁମେ ଯାହା କରୁଛ ସବୁ ଭୁଲ କରୁଛ କୁହାଗଲାନି। ଏବଂ ପ୍ରବର୍ତ୍ତିତ ଚକ୍ରମ ନାନୁବର୍ତ୍ତି ହେଉଛି ଅଭାବ ଇନ୍ଦିଆ ରାମ ମଗମ ପାର୍ଥ ଜୀବତି, ଏ ଯେଉଁ ମୁଁ ଚକ୍ର କରିଛି, ଏ ଚକ୍ରକୁ ଯେଉଁମାନେ ଯେଉଁ ନିୟମ କରିଛି, ଏ ଯେଉଁ ନିୟମକୁ ଯେଉଁମାନେ ପାଳନ କରୁନାହାନ୍ତି ସେମାନଙ୍କର ଆୟୁ ବୃଥା ହୋଇଯାଉଛି, ସେମାନେ ବୃଥା ଜୀବନ ଯାପନ କରୁଛନ୍ତି, ପାପ ଆୟୁଷ ହୋଇଯାଉଛି। ତେଣୁ ଭଗବାନଙ୍କର ଯେଉଁ ମତ କହୁଛନ୍ତି ଭଗବତ ଗୀତାରେ, ଯେ ମେ ମତ ମିଧମ, ଏଇ ଆ ପୂର୍ବରୁ ଯେଉଁ ମତଟି କହିଲେ ଭଗବାନ ଏଇ ଚକ୍ର କଥା କହିଲେ, ଏଇ ଚକ୍ର ଏ ଭଗବାନଙ୍କର ମତ, ଏଇ ଅନୁସାରେ ଆମେ ଜୀବନଯାପନ କରିବା କଥା। ଯେମିତି ମତ ମିଧମ ନିତ୍ୟମ ଅନୁତିଷ୍ଠନ୍ତି ମହାନବା, ପ୍ରତି ସମୟରେ ସବୁବେଳେ ଏଇଟାକୁ ପାଳନ କରନ୍ତି, ଏଇଟାକୁ ଅନୁତିଷ୍ଠନ୍ତି ମାନେ ଏଇଟାକୁ ଗ୍ରହଣ କରନ୍ତି, ଏହି ଅନୁସାରେ କାର୍ଯ୍ୟ କରନ୍ତି। ତାହେଲେ ଶ୍ରଦ୍ଧାବନ୍ତ ଅନୁସୂୟନ୍ତୁ, ଶ୍ରଦ୍ଧା ଭଗବାନ କଥାରେ ଶ୍ରଦ୍ଧା ରହିବ, ଭଗବାନ କଥାରେ ବିଶ୍ୱାସ ରହିବ, ଏବଂ ଅନସୂୟନ୍ତୁ ଭଗବାନଙ୍କୁ ଅନସୂୟନ୍ତ କହିଲେ ଭଗବାନଙ୍କୁ ଈର୍ଷା କରିବା ନାହିଁ। ପ୍ରକୃତରେ ଆମେ ଏ ଭୌତିକ ଜଗତକୁ ଆସିଛେ ମାନେ ଭଗବାନଙ୍କୁ ଈର୍ଷା କରିଥିବାରୁ ଆମେ ଏ ଭୌତିକ ଜଗତକୁ ଆସିଛେ, ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ମଧ୍ୟ ଉପଭୋଗକାରୀ ହେବା, ଏଇଟା ହେଉଛି ଭଗବାନ ପ୍ରତି ଆମର ଈର୍ଷା। କାହିଁକି ସେ ଉପଭୋଗ କରି ଆମେ କାହିଁକି କରିବା ନାହିଁ ଈର୍ଷା, ତେଣୁ ଆମର ଏ ଭୌତିକ ଜଗତରେ ଆମର ପତନ ହେଇଛି। ତେଣୁ ଯେଉଁମାନେ ଭଗବାନଙ୍କୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ସେମାନେ ସବୁ ଭଗବାନ ଈର୍ଷା କରନ୍ତି, ଯେଉଁମାନେ ଦୁଷ୍କୃତ ପୁରୁଷ ଅଛନ୍ତି, ଚାରି ପ୍ରକାର ଦୁଷ୍କୃତ ପୁରୁଷ ବିଷୟରେ କହିବେ ଭଗବାନ ଚତୁର୍ଥ ଅଧ୍ୟାୟରେ, ସେମାନେ ତ ଭଗବାନ ଶରଣରେ ଯାଆନ୍ତି ନାହିଁ, ଠିକ୍ ଅଛି ଭଗବାନଙ୍କୁ ଈର୍ଷା କରନ୍ତି ସେମାନେ, କିନ୍ତୁ ଯେଉଁମାନେ ମଧ୍ୟ ଭଗବାନଙ୍କର ଅନୁସନ୍ଧାନ କରୁଛନ୍ତି, ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ବା ଅନ୍ୟାନ୍ୟ ମାର୍ଗରେ ଅଗ୍ରସର ହେଉଛନ୍ତି କିନ୍ତୁ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଯେମିତି ଜ୍ଞାନୀମାନେ, ଜ୍ଞାନୀମାନେ ସେମାନେ ଭଗବାନ ରୂପକୁ ଗ୍ରହଣ କରନ୍ତି ନାହିଁ, ଭଗବାନ ଯେଉଁ ନିରାକାର ସ୍ଥିତି ରହିଛି, ଭଗବାନଙ୍କ ଯେଉଁ ବ୍ରହ୍ମ ସ୍ୱରୂପ ରହିଛି, ବ୍ରହ୍ମସ୍ୱରୂପ କହିଲେ ଭଗବାନଙ୍କର କୌଣସି ରୂପ ନାହିଁ, ବ୍ରହ୍ମ କହିଲେ ଆଲୋକ ଜ୍ୟୋତି, ଜ୍ୟୋତିର ଯେଉଁମାନେ ବ୍ରହ୍ମଜ୍ଞାନୀ ବ୍ରହ୍ମ ଉପାସକ ସେମାନେ ଜ୍ୟୋତିକୁ ବା ଏ ଆଲୋକକୁ ସେମାନେ ଧ୍ୟାନ କରନ୍ତି, ଜ୍ୟୋତିକୁ ସ୍ମରଣ କରନ୍ତି, ହେଉଛି ବ୍ରହ୍ମ ଜ୍ୟୋତି, ତେଣୁ ସେମାନେ ଭଗବାନଙ୍କ ରୂପକୁ ଗ୍ରହଣ କରନ୍ତି ନାହିଁ, ସେମାନେ ଭଗବାନଙ୍କୁ ଈର୍ଷା କରନ୍ତି, ସେମାନେ ମଧ୍ୟ ଭଗବାନଙ୍କୁ ଈର୍ଷା କରନ୍ତି, ଯଦିଓ ସେମାନେ ଜ୍ଞାନୀ କିନ୍ତୁ ଭଗବାନଙ୍କ ରୂପକୁ ସେମାନେ ଗ୍ରହଣ କରନ୍ତି ନାହିଁ, ସେମାନେ କହନ୍ତି ଏଠି କଳ୍ପନା। ଆମର ପଞ୍ଚ ଉପାସନା ରହିଛି, ଶଙ୍କରାଚାର୍ଯ୍ୟଙ୍କର ପଞ୍ଚ ଉପାସନା ରହିଛି, ପଞ୍ଚ ଉପାସନା କ'ଣ କ'ଣ ନା, ପ୍ରଥମ ହେଉଛି ଶକ୍ତ, ଶାକ୍ତ ଶକ୍ତିର ଉପାସନା କରି ଆମେ ସମ୍ବଲପୁରରେ ବହୁତ ଲୋକ ସମଲେଶ୍ୱରୀ ମହାଦେବୀଙ୍କର ଆରାଧନା କରୁଛନ୍ତି। ଆଜି ଜଣେ କହୁଥିଲେ ସକାଳେ ଦିନବେଳା ସନ୍ଧ୍ୟା ପ୍ରୋଗ୍ରାମ ଆସିଥିଲୁ, କହିଲେ ଆମେ ଘଣ୍ଟେଶ୍ୱରୀକୁ ଯାଇଥିଲୁ, କ'ଣ ଅସୁବିଧା ହେଲା ଆମେ ପଳେଇ ଆସିଲୁ ଏଠିକି, ଅଧିକାଂଶ ହେଉଛି ଶାକ୍ତ, ଭଗବାନ ଶକ୍ତିର ପ୍ରଭାବ ଦେଖି ମୋହିତ ହୋଇଯାଆନ୍ତି। ତା ଉପରକୁ ହେଉଛି ଗଣପତ୍ୟ, ଶକ୍ତିର ଉପାସନା କଲା ପରେ ସେମାନେ ଆଉ ଟିକେ ଉନ୍ନତ ସ୍ତରକୁ ଗଲେ ଗଣପତିର ଉପାସନା କରି, କ'ଣ ଗଣପତି କହିଲେ गणेश पर उपासना कर गणपति से विघ्न विनाशन करिवे तांकर उपासना करंदी आउ टिके जो माने उन्नत स्तर जानती बा ए माने सब विभिन्न स्तर लोक मध्य आउ के जन लोक से माने सूर्य रे उपासना करंदी सूर्य उपासक सूर्य सकल शक्ति राधा समस्त सकल जा शक्ति पाउसन ताकटारु सूर्य रे उपासना करंदी आउ 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 के जन शिवजी के उपासना करंदी शिवजी कर शिव पिता शिव मंदिर जगत पिता ତାଙ୍କର ଉପାସନା କରନ୍ତି ଶିବଜୀଙ୍କର ଉପାସନା କରନ୍ତି ଆଉ ଆଉ ଜଣେ ଆଉ କେତେ ଜଣ ଅଛନ୍ତି ବିଷ୍ଣୁଙ୍କର ଉପାସନା କରନ୍ତି ବିଷ୍ଣୁ ଭଗବାନ ବିଷ୍ଣୁ ଭଗବାନ ଶ୍ରୀ ଭଗବାନ ମଧ୍ୟ ତାଙ୍କର ଉପାସନା କରନ୍ତି କିନ୍ତୁ ସେମାନେ ଜାଣନ୍ତି ଯେ ଶଙ୍କରାଚାର୍ଯ୍ୟଙ୍କ ମତରେ ଏ ପଞ୍ଚୋପାସନ ଯେଉଁ ରହିଛି ଯେହେତୁ ଆମେ ଆମେ ଯେଉଁ ରହିଛି ଯେଉଁଗୁଡ଼ାକ ନିରାକାର ଗୋଟେ ଆକାର ନାହିଁ ସେ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ ସେଇଥିପାଇଁ ଏଇଟା ଗୋଟେ କଳ୍ପନା କରିକିରି କରୁଛନ୍ତି ସେମାନେ ପୂଜା କରୁଛନ୍ତି ଏ ପାଞ୍ଚ ଉପାସନା କରନ୍ତି ସେ ଦୁର୍ଗା ଦେବୀଙ୍କର ଗଣପତି ବା ଗଣେଶଙ୍କର ଶିବଜୀଙ୍କର ସୂର୍ଯ୍ୟଙ୍କର ଏବଂ ବିଷ୍ଣୁଙ୍କର ପୂଜା ପଞ୍ଚ ଉପାସନଟା କୁହାଯାଏ ତାଙ୍କର ମତ ହେଉଛି ଆମେ ଯେହେତୁ ନିରାକାର ବିଷୟରେ ଚିନ୍ତା କରିପାରିବା ନାହିଁ ତେଣୁ ଆକାରରୁ ଆମେ ଚିନ୍ତା କରିବା ଧ୍ୟାନ କରିବା ଆକାରରୁ ଅନ୍ତିମ ବସ୍ତୁ ହେଉଛି ନିରାକାର ତାହେଲେ କୌଣସି ଆକାର ନାହିଁ ତେଣୁ ଏସବୁ ସବୁ ତ୍ୟାଗ କରିଦିଅନ୍ତି ବ୍ରହ୍ମଚିନ୍ତନ କରନ୍ତି ତାପରେ ଏଇଭଳି ଭାବରେ ସେମାନେ ଭଗବାନଙ୍କୁ ଈର୍ଷା କରନ୍ତି ଏଠି ସେ କହୁଛନ୍ତି ଶ୍ରଦ୍ଧାବନ୍ତ ଅନୁସୂଚ ଯେଉଁମାନେ ମୋତେ ଈର୍ଷା କରନ୍ତି ନାହିଁ ଅସୂୟା କରନ୍ତି ନାହିଁ ଈର୍ଷା କରନ୍ତି ନାହିଁ ସେମାନେ ମୁଚ୍ୟନ୍ତି ତେ ବି କର୍ମ ବି ଖାଲି ଭଗବାନଙ୍କର ଯେଉଁ କଥା ରହିଛି ଏ କଥାକୁ ଯଦି ଆମେ ଯେଉଁମାନେ ଅନୁଷ୍ଠାନ କରନ୍ତି ଭଗବାନ ଏଇଭଳି ଭାବରେ କହିଛନ୍ତି ଆମେ ଏଇଭଳି ଭାବରେ କାର୍ଯ୍ୟ କରିବା ଭଗବାନ ଯେଉଁଭଳି ଭାବରେ କହିଛନ୍ତି ଆମେ ସେଇଭଳି ଭାବରେ କାର୍ଯ୍ୟ କରିବା ଭଗବାନଙ୍କ କଥାରେ ଶ୍ରଦ୍ଧା ରହିବ ଏବଂ ଭଗବାନଙ୍କୁ ଆମେ ଈର୍ଷା କରିବା ନାହିଁ ଶ୍ରଦ୍ଧାବନ୍ତ ଅନୁସୂଚନ୍ତ ମୁଚ୍ୟନ୍ତ ଦେବୀ କର୍ମ ବି ତାହେଲେ ସେମାନେ ମଧ୍ୟ କର୍ମଫଳରୁ ମୁକ୍ତ ହୋଇଯିବେ ଭଗବତ ଧାମକୁ ଚାଲିଯିବେ ମୁକ୍ତ ଯୁବ ହୋଇଯିବେ ସେମାନେ ଏବଂ ତାପରେ ଶ୍ଳୋକରେ କହୁଛନ୍ତି ଗତି ଶ୍ଳୋକରେ କହୁଛନ୍ତି ଯେହେତୁ ଏତଦ ଅଭ୍ୟସୁଅନ୍ତୁ ନାନୁ ତିଷ୍ଠନ୍ତି ମେ ମତମ ସର୍ବଜ୍ଞାନ ବିଗୁଣାସ୍ଥାନ ବିଧି ନଷ୍ଟାନ ଚେତସ ଏଇ 31 ଶ୍ଳୋକରେ ଆଉ ଗୋଟେ କଥା ରହିଛି ଯେ ଶ୍ରଦ୍ଧା ବଳଦେବ ବିଦ୍ୟାଭ୍ୟାସ ଆମର ପ୍ରଭୁପାଦ ମହାପ୍ରଭୁ ମଧ୍ୟ କହିଛନ୍ତି ଆମ ଭାଷାରେ ଯେ ଏକ ସାଧାରଣ ବ୍ୟକ୍ତିର ଯଦି ଭଗବାନଙ୍କର ଏ ଶାଶ୍ୱତ ଶିକ୍ଷା ବା ଉପଦେଶ ପ୍ରତି ଦୃଢ଼ ବିଶ୍ୱାସ ଥାଏ ସେ ଏ ଆଦେଶ ପାଳନ କରିବାକୁ ଅକ୍ଷମ ହେଲେ ସୁଦ୍ଧା କର୍ମବନ୍ଧନରୁ ମୁକ୍ତ ହୋଇଯାଇପାରେ ଭଗବାନ କଥାରେ ବିଶ୍ୱାସ ରଖି ଭଗବାନଙ୍କୁ ଈର୍ଷା ନ କରି ଭଗବାନଙ୍କ ମତ ଅନୁସାରେ ଯଦି ଆମେ କାର୍ଯ୍ୟ କରିବା ତାହେଲେ ତ ଆମେ ମୁକ୍ତ ହୋଇଯିବା ଅସୁବିଧା ନାହିଁ କେତେ କ'ଣ ସନ୍ଦେହ ନାହିଁ କିନ୍ତୁ ତଥାପି ଆଚାର୍ଯ୍ୟମାନେ ଏଇଟା କହୁଛନ୍ତି ଭଗବାନଙ୍କ ଏ ହେଉଛି ମନର ଭାବ ଯଦିଓ ଭଗବାନ କଥାରେ ଆମର ମତ ଆମେ ଗ୍ରହଣ କରୁଛେ ବିଶ୍ୱାସ ଅଛି ଭଗବାନଙ୍କୁ ଆମେ କ'ଣ ଈର୍ଷା କରୁନାହେଁ କିନ୍ତୁ ଆମେ ଭଗବାନଙ୍କ ମତ ପାଳନ କରିବା ପାଇଁ ଅକ୍ଷମ ହୋଇଯାଉଛେ ବିଭିନ୍ନ ପ୍ରକାର ଅସୁବିଧା ରହିଛି ତାହାର କ'ଣ ଅସୁବିଧା ରହିଛି ପ୍ରଭୁପାଦ ମହାରାଜ କହୁଛନ୍ତି ଅନ୍ୟ ଆଚାର୍ଯ୍ୟମାନେ ମଧ୍ୟ ସେ କଥା କହିଛନ୍ତି ଯେ ଆଦର୍ଶ ପାଳନ କରିବାକୁ ଅକ୍ଷମ ହେଲେ ସୁଦ୍ଧା କର୍ମବନ୍ଧନରୁ ସେମାନେ ମୁକ୍ତ ହୋଇଯାଇପାରନ୍ତି ଖାଲି ଭଗବାନ କଥା ଉପରେ ବିଶ୍ୱାସ ରଖିବାର ଅଛି ଭଗବାନ ଯାହା କହିଛନ୍ତି ଏଇଟା ଠିକ୍ ଏତିକି ଗ୍ରହଣ କରିବା ଭଗବାନଙ୍କୁ ଈର୍ଷା କରିବା ନାହିଁ ଏତିକି ଆମେ ଭଗବାନ କଥାକୁ ପାଳନ ନ କରିପାରିଲେ ମଧ୍ୟ ଯେହେତୁ ଆମ ଭଗବାନ କଥା ଉପରେ ଭରସା ବିଶ୍ୱାସ ଅଛି ଭଗବାନ ଏଇଭଳି ଭାବରେ କହିଛନ୍ତି ଆମେ କରିପାରୁନୁ ଅଲଗା କଥା ଭଗବାନ ଏଇଭଳି ଭାବରେ କହିଛନ୍ତି ଏ କରିବା କଥା ଏତିକି ଖାଲି ସେମାନେ ଭରସା ରଖିବେ ବିଶ୍ୱାସ ରଖିବେ ଭଗବାନ କଥାରେ ସେମାନେ ମଧ୍ୟ ମୁକ୍ତ ହୋଇଯିବେ ଏ ଭଗବାନ କୃପାରୁ ଆଚରଣ ନ କରିପାରିଲେ ଆମେ କହିବାନି ଯେ ଆଚରଣ କରନ୍ତୁ ନାହିଁ ମୁକ୍ତ ହୋଇଯିବେ ବୋଲି କିନ୍ତୁ ତଥାପି ଯାହାର ବିଭିନ୍ନ ପ୍ରକାର ଅସୁବିଧା ରହିଛି କରିପାରୁନାହାନ୍ତି ଆଚାର୍ଯ୍ୟମାନେ ଏଇଟା ଟୀକାରେ କହିଛନ୍ତି ଏ କଥା କେବଳ ଭଗବାନ କଥାରେ ବିଶ୍ୱାସ ରଖିବାର ଅଛି ଭଗବାନଙ୍କୁ ଈର୍ଷା କରିବା ନାହିଁ ଭଗବାନ ଆମ ସୁହୃଦ ବ୍ୟକ୍ତି ଭଗବାନ ଅତି ଆମର ଅତି ଆପଣାର ଭଗବାନ ବ୍ୟତୀତ ଆଉ କିଏ ଆମର ଏତେ ଆପଣାର ନୁହନ୍ତି ଆମେ ଯାହାକୁ ହେଉଛି ଆପଣାର ବୋଲି ଯଦି କିଛି ଅସୁବିଧା ଆସିଲା ସେମାନେ ସବୁ ଆମେ ତ୍ୟାଗ କରିଦେବେ ଆମେ ଭାବୁଛେ ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ବହୁତ ପ୍ରକାର ଆମେ ଭାବୁଛେ ଏମାନେ ସବୁ ଆମ ନିଜର ଲୋକ କିନ୍ତୁ ଆମ ପାଖରେ ଧନ ଥିବା ପର୍ଯ୍ୟନ୍ତ ସେମାନେ ଆମର ନିଜର ଲୋକ ହୋଇଯିବେ ଆମର ଯଦି ଧନ ଚାଲିଯିବ ସେଥିରେ ସେମାନେ ଆମକୁ ତ୍ୟାଗ କରିଦେବେ
ପ୍ରକୃତରେ ଆପଣାର ହେଉଛନ୍ତି ଭଗବାନ। ଭଗବାନଠାରୁ ଆଉ କିଏ ଅଧିକ ଆପଣାର ନୁହନ୍ତି। ସୁହୃଦାନ ସର୍ବଭୂତାନା, ସମସ୍ତଙ୍କର ସେ ହେଉଛନ୍ତି ଆପଣାର ସୁହୃଦ। ସେ ସୁହୃଦ ବାତ୍ସଲ୍ୟ ପ୍ରେମ ରହିଛି ତାଙ୍କର। ତେଣୁ ଅନ୍ୟପକ୍ଷରେ ଯେଉଁମାନେ ଏଇଟାକୁ ପାଳନ କରିବେ ନାହିଁ, ଯେହେତୁ ଏତେ ଅଭ୍ୟାସ ହୁଅନ୍ତୁ, ଭଗବାନଙ୍କୁ ଅସ୍ୱୀକାର କରିବେ, ଈର୍ଷା କରିବେ, ଭଗବାନଙ୍କ ମତକୁ ଗ୍ରହଣ ନାନୁ ଚେଷ୍ଟନ୍ତି, ଭଗବାନ କଥାକୁ ଶୁଣିବେ ନାହିଁ, ଆମେ ଆମର ଇଚ୍ଛା ଅନୁସାରେ କାର୍ଯ୍ୟ କରିବା, ଜୟ ଶ୍ରୀ ଶ୍ରୀ ସୀତାରାମ, ଆମ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା, ଏଭଳି ଭାବରେ ଯେଉଁମାନେ କରନ୍ତି, ସର୍ବଜ୍ଞାନ ବିମୁଢ଼ା ସ୍ଥାନ ବିଧି ନଷ୍ଟାନ ଚେତସ। ଯଦିଓ ସେମାନେ ବହୁତ ବିଦ୍ୱାନ ହୋଇଥାଇପାରନ୍ତି, ବହୁତ ଜ୍ଞାନ ତାଙ୍କର ଥାଇପାରେ, କିନ୍ତୁ ସେମାନେ ସେ ଜ୍ଞାନରୁ ମାନେ ବିମୁଢ଼ା, ଜ୍ଞାନର ତାଙ୍କର କିଛି କାମ ଦେବ ନାହିଁ, ନଷ୍ଟାନ ଚେତ, ସେମାନେ ନଷ୍ଟ ହୋଇଯିବେ, ସେମାନଙ୍କୁ ପତନ ହୋଇଯିବ, ସେମାନେ ଭୌତିକ ଜଗତରେ ଘୁରି ବୁଲିବେ, ବିଧି ନଷ୍ଟାନ ଚେତସା। ତେଣୁ ବତିଶ ଶ୍ଲୋକରେ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଦେଶର ଯେ ଶାସନ ମୁଖ୍ୟ ତାର ଆଦେଶକୁ ଅବମାନନା କଲେ ଯେପରି ଦଣ୍ଡ ଭୋଗ କରିବାକୁ ପଡ଼େ, ଠିକ୍ ସେହିପରି ପରମପୁରୁଷ ଭଗବାନଙ୍କର ଆଦେଶକୁ ଅବମାନନା କଲେ ନିଶ୍ଚୟ ଦଣ୍ଡ ଭୋଗ କରିବାକୁ ପଡ଼ିବ। ଦଣ୍ଡ ଭୋଗ, ସେଥିପାଇଁ ଆମେ ଦଣ୍ଡ ଭୋଗ କରୁଛେ, ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ବିଭିନ୍ନ ପ୍ରକାର ଦୁଃଖ ପ୍ରାପ୍ତ ହେଉଛେ, କାରଣ ଭଗବାନଙ୍କ ନିୟମକୁ ଆମେ ପାଳନ କରୁନି, ଭଗବାନଙ୍କୁ ଗ୍ରହଣ କରୁନାହିଁ, ଭଗବାନ ଭୁଲି ଯାଇଛେ, ସେଥିପାଇଁ ଆମେ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ 33 ଶ୍ଲୋକରେ କହୁଛନ୍ତି, ସଦୃଶଂ ଚେଷ୍ଟତେ ସ୍ୱସ୍ୟ ପ୍ରକୃତିର୍ ଜ୍ଞାନବାନ ଅପି, ପ୍ରକୃତି ଜାଣନ୍ତି ଭୂତାନି ନିଗ୍ରହ କିଂ କରିଷ୍ୟତି। ସଦୃଶଂ ଚେଷ୍ଟତେ ସ୍ୱସ୍ୟ ପ୍ରକୃତି ଜ୍ଞାନବାନ, ଜ୍ଞାନୀମାନେ ଜ୍ଞାନୀ ଲୋକ ହେଲେ ମଧ୍ୟ ସେ ପ୍ରକୃତି, ତାର ପ୍ରକୃତି ଅନୁସାରେ ସେ କାର୍ଯ୍ୟ କରିବ। ସଦୃଶଂ ଚେଷ୍ଟତେ ସ୍ୱସ୍ୟ, ତାର ପ୍ରକୃତି ଅନୁସାରେ ସେ କାର୍ଯ୍ୟ କରିବ, ଯାହାର ଯେଉଁ ପ୍ରକୃତି ସେ ସେଇଭଳି ଭାବରେ କାର୍ଯ୍ୟ କରିବ। ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ଯଦି ତା'ର ପ୍ରକୃତି ଖରାପ ଅଛି, ସେ ସେଟାକୁ ଛାଡ଼ିପାରିବ ନାହିଁ, ସେ କାର୍ଯ୍ୟ କରିବ। ସଦୃଶଂ ଚେଷ୍ଟତେ ସ୍ୱସ୍ୟ ପ୍ରକୃତି ଜ୍ଞାନବାନ ବି, ପ୍ରକୃତି ଜାଣନ୍ତି ଭୂତାନି ନିଗ୍ରହଂ କିଂ କରିଷ୍ୟତି। ତା'ର ଯଦି ମନେକର କିଛି ରହିଛି, ଆମର ଜଣଙ୍କର ଖରାପ ପ୍ରକୃତି ରହିଛି, ସେମାନେ ନିଶା ସେବନ କରୁଛନ୍ତି, ନିଶା ସେବନ ଜାଣିଛନ୍ତି ସେ, ଏ ଜ୍ଞାନ ସେ ଅଛି ପ୍ରକୃତିରେ, ଆଜିକାଲି ତ ଲେଖା ହେଉଛି ସିଗରେଟ୍ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, ସିଗରେଟ୍ ପିଇଲେ କ୍ୟାନ୍ସର ହେବ ଲେଖା ହେଉଛି, ସେମାନେ ଜାଣନ୍ତି, କିନ୍ତୁ ତଥାପି ସେମାନେ ସେ ଯେଉଁ ନିଶା ସେବନରୁ ମାନେ ନିଶା ସେବନରୁ ବନ୍ଦ କରିପାରୁନାହାନ୍ତି। ସଦୃଶ ପ୍ରକୃତି ଜାଣନ୍ତି ହେଉଥାନ୍ତି, କାହିଁକି ନା ସେ ପ୍ରକୃତି ରହିଛି, ଗୁଣର ଯେଉଁ ରହିଛି, ଗୁଣର ପ୍ରଭାବ, ସତ୍ୟଗୁଣ ରଜଗୁଣ ତମଗୁଣର ପ୍ରଭାବ ସବୁ ରହିଛି, ତମ ରଜଗୁଣର ପ୍ରଭାବରେ ସେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେମାନେ ସେବନ କରୁଛନ୍ତି, ଗୁଣର ପ୍ରଭାବ ସେମାନେ ମୁକ୍ତ ହୋଇପାରୁନାହାନ୍ତି। ପ୍ରକୃତି ଜାଣନ୍ତି ହେଉଥାନ୍ତି ନିଗ୍ରହ କିଂ କରି, ସେ ଯେତେ ଚେଷ୍ଟା କଲେ ମଧ୍ୟ ହୋଇପାରିବ ନାହିଁ। ଆମର ପର୍ସନାଲ ବ୍ୟକ୍ତିଗତ ଭାବରେ ଆମେ ମଧ୍ୟ ରହିଛି, ଅନୁଭୂତି ରହିଛି, ଆମେ ଯେତେବେଳେ ନିଶାଦ୍ରବ୍ୟ ସେବନ କରୁଥିଲୁ, ଆମେ ବହୁତ ଚେଷ୍ଟା କରୁଥିଲୁ ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ, ଯେତେ ନିୟମ କଲେ ମଧ୍ୟ ହେଇପାରୁନଥିଲା। ତେଣୁ ଏଇ ଏଇ ପ୍ରକୃତିକୁ ଜଣେ ପାର ହୋଇପାରିବ ନାହିଁ, ଏଭଳି ପ୍ରକୃତି ରହିଛି, କିନ୍ତୁ ଏ ପ୍ରକୃତି ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ସାଧୁଙ୍କର ଶରଣରେ ଯାଇ ଭଗବାନଙ୍କ ଶରଣରେ ଯିବା, ତାହେଲେ ଏ ପ୍ରକୃତି ମୁକ୍ତ ହୋଇପାରିବା, ନହେଲେ ହୋଇପାରିବ ନାହିଁ। ନିଗ୍ରହ କିନ୍ତୁ ଆମେ ଯେତେ ଚେଷ୍ଟା କରିବା ନା, ଏଇଟା ମୁଁ ଏଇ ମଦ୍ୟ ରହିଛି, ମଦ୍ୟ ସେବନ କରିବା ନାହିଁ କି କରିବା ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ ହୋଇପାରିବ ନାହିଁ, ତା'ର ପ୍ରକୃତି ରହିଛି, ଆସକ୍ତି ରହିଛି, ଏ ଗୁଣର ପ୍ରଭାବ ରହିଛି, ଗୁଣର ପ୍ରଭାବକୁ ଆମେ ତ୍ୟାଗ କରିପାରିବା ନାହିଁ। ଯଦି ଆମର ଜଣେ ଆଚାର୍ଯ୍ୟ କହିଛନ୍ତି, ନରୋତ୍ତମ ଦାସ ଠାକୁର ଏଇଟା କହିଛନ୍ତି, କାମ କୃଷ୍ଣ କର୍ମାର୍ପଣେ, ରଜଗୁଣରୁ ଯେଉଁ ଆସିବ ଭଗବାନ କହିବେ, ରଜଗୁଣ ତମଗୁଣ ସବୁ ଆସୁଛି, ଏସବୁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ତେଣୁ ଏଇ ଯେଉଁ କାମ ଭାବନା ଆମର ରହିଛି, କାମ ଭାବନାଟା ଆମେ ବନ୍ଦ କରିପାରିବା ନାହିଁ, କିନ୍ତୁ ତାକୁ ପରିବର୍ତ୍ତିତ କରିପାରିବା। କାମ କୃଷ୍ଣ କର୍ମାର୍ପଣେ, ଆମେ ବିଭିନ୍ନ ପ୍ରକାର କାମନା ଭାବନା ରହିଛି, କିନ୍ତୁ ଏହି କାମ ଭାବକୁ ଯଦି ଆମେ କୃଷ୍ଣଙ୍କ ପାଖରେ ଲଗେଇଦେବା, କୃଷ୍ଣଙ୍କ ପ୍ରତି କର୍ମରେ ନିଯୁକ୍ତ କରିଦେବା, ତାହେଲେ ଆମ କାମଟି ପ୍ରେମରେ ପରିଣତ ହୋଇଯିବ। କାମ କୃଷ୍ଣ କର୍ମାର୍ପଣେ, ସେଭଳି ଭାବେ କ୍ରୋଧ ଭକ୍ତ ଦ୍ୱେଷୀ ଜାଣେ, ଆମର କ୍ରୋଧ ରହିଛି, ତେଣୁ ଏ କ୍ରୋଧଟା ଆମେ ବନ୍ଦ କରିପାରିବା ନାହିଁ, କିନ୍ତୁ କ୍ରୋଧଟାକୁ ଆମେ ଭକ୍ତ ଦ୍ୱେଷୀ, ଯେଉଁମାନେ ଭକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛୁ ତାଙ୍କ ପ୍ରତି ଆମେ ଲଗେଇବା, କ୍ରୋଧଟାର ଜଷ୍ଟିଫାଏଡ଼୍ ହେବ, କ୍ରୋଧର ପ୍ରକୃତିରେ ସଦ୍ବ୍ୟବହାର ହେବ। ଯେଭଳି ଭାବରେ ହନୁମାନଜୀ, ହନୁମାନଜୀ ଗଲେ ଲଙ୍କାକୁ ଗଲେ ଶିବ ସୀତାଙ୍କର ଠାପ କରିବା ପାଇଁ ଯାଇ ପହଞ୍ଚିଲେ, ତାପରେ ବହୁତ କଥା ତ ହୋଇଛି, ଅନ୍ତିମରେ କ'ଣ ଯେଉଁ ଅକ୍ଷୟ କୁମାର ମାରିଲେ, ବ୍ରହ୍ମାସ୍ତ୍ର ମାରିଲେ, ସେ ବ୍ରହ୍ମାସ୍ତ୍ର ବନ୍ଦୀ ହେଇକି ରହିଲେ, ବନ୍ଦୀ ହେଇକି ଗଲେ ରାବଣର ସଭାକୁ ଗଲେ, ରାବଣ କହିଲା ତାକୁ ହତ୍ୟା କରିବା ପାଇଁ, କିନ୍ତୁ ବିଭୀଷଣ କହିଲେ ଇଏ ହେଉଛନ୍ତି ଦୂତ, ତେଣୁ ଆମେ ଦୂତକୁ ମାରିବା କଥା ନୁହଁ କହିବାର। ତାପରେ ସେ କହିଲେ ଆର ବାଣର ସବୁଠୁ ପ୍ରିୟ ହେଉଛି ତା'ର ପୁଚ୍ଛ, ତା'ର ଲାଙ୍ଗୁଡ଼, ତେଣୁ ସେଇଟାରେ ନିଆଁ ଲଗେଇଦେବା କହିକି ନିଆଁ ଲଗେଇଦେବେ। ତେଣୁ ହନୁମାନଜୀ ସାରା ଲଙ୍କାକୁ ଜାଳିଦେଲେ, ସାରା ଲଙ୍କା ଜଳିଗଲା, କେବଳ ବିଭୀଷଣଙ୍କର ଗୃହକୁ ଛାଡ଼ି ଆଉ ସବୁ ଜଳିଗଲା। ତେଣୁ ରାଣୀମାନେ ସବୁ ଚିତ୍କାର କରୁଛନ୍ତି, ଅନ୍ୟମାନେ ପ୍ରଜାମାନେ ସବୁ ଚିତ୍କାର କରୁଛନ୍ତି, ତେଣୁ ରାଣୀମାନେ କହୁଛନ୍ତି ପାଣି ପାଣି ଜଲ ଜଲ ସେ କହୁଛନ୍ତି। ରାବଣ ମଧ୍ୟ, ରାବଣ ଦେବତାମାନଙ୍କର କଣ୍ଟ୍ରୋଲର ଥିଲେ, ଦେବତାମାନେ ମଧ୍ୟ ନିଜ ଅଧୀନରେ ରଖିଥିଲେ, ଦେବତା ରାବଣ ମଧ୍ୟ ଆଜ୍ଞା ଦେଲେ ଇନ୍ଦ୍ର ଶୀଘ୍ର ବର୍ଷା କର, ତେଣୁ ଇନ୍ଦ୍ରଦେବ ମଧ୍ୟ ବର୍ଷା କଲେ, କିନ୍ତୁ ଭଗବାନ ଚାହୁଁନାହାନ୍ତି ସେଇଟା, ତେଣୁ ସେ ବର୍ଷା ଜଳଟା ମଧ୍ୟ ଘିଅରେ ପରିଣତ ହୋଇଗଲା, ତେଣୁ ସେ ଯେଉଁ ନିଆଁ ଜଳୁଥିଲା ସେ ଆହୁରି ଉତ୍ତୁକୁ ଏଇ ଜଳିବାକୁ ଲାଗିଲା। ତେଣୁ ହନୁମାନଜୀ ଯାଇକରି ଏଇଭଳି ଭାବରେ ଯେଉଁ ସମୁଦ୍ରରେ ନିଜ ଲାଙ୍ଗୁଡ଼କୁ ବୁଡ଼େଇଲେ ସେତେବେଳେ ତାଙ୍କର ନିଆଁଟା ଚାଲିଗଲା। ତାପରେ ସେ ଚିନ୍ତା କରୁଛନ୍ତି ହନୁମାନଜୀଉ, ଯେ ମୁଁ ଏ ଯେଉଁ ଲଙ୍କାକୁ ଜଳେଇଦେଲି, ସୀତାଦେବୀ ମଧ୍ୟ ରହିଛନ୍ତି, ମାଆଙ୍କର ମଧ୍ୟ ଅସୁବିଧା ହେବ, ଏଇଭଳି ଭାବରେ ଚିନ୍ତା କରୁଥିଲା ବେଳେ ମନ ଦୁଃଖ ହେଉଛି। ତାପରେ ତାଙ୍କର ଜ୍ଞାନ ଆସିଲା, ଭଗବାନ ରାମଚନ୍ଦ୍ର ତାଙ୍କୁ ଏଇ ଜ୍ଞାନଟି ଦେଲେ, ଦେଖ ତୁମର ଲାଙ୍ଗୁଡ଼ ଯଦି କିଛି ହେଇପାରିଲାନି ସୀତାଦେବୀଙ୍କର କ'ଣ ହେବ, ଭଗବାନଙ୍କ ସେବାରେ ରହିଲେ ସବୁ ଅପ୍ରାକୃତ ହେଇଯିବ, ସବୁ ପ୍ରାକୃତ ବସ୍ତୁ ଅପ୍ରାକୃତକୁ ଟଚ୍ କରିପାରିବ ନାହିଁ। ଆମେ ଶୁଣିଲେ ନା ଦ୍ୱିତୀୟ ଅଧ୍ୟାୟରେ କେତେ ବୁଝେଇଲେ, ନୈନଙ୍କ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଙ୍କ ଦଧି ପାହକ ନ ଚୈନଙ୍କ କ୍ରଦନ୍ତି ଆପଣ, କେତେ ପ୍ରକାର ବୁଝେଇଲେ, ସାଂଖ୍ୟ ଯୋଗ ଆତ୍ମା ସମେତ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି। ତେଣୁ ସେଇଭଳି ଭାବରେ ଲୋଭ ସାଧୁ ସଙ୍ଗେ ହରି କଥା, ଲୋଭ ରହିଛି ଆମର ସମସ୍ତଙ୍କର ଲୋଭ ରହିଛି, କିନ୍ତୁ ଏ ଲୋଭଟାକୁ କ'ଣ କରିବା, ଲୋଭଟାକୁ ଆମେ ଛାଡ଼ିପାରୁନେ, କିନ୍ତୁ ଏ ଲୋଭଟାକୁ ଆମେ ଏଇଭଳି ଭାବରେ ବ୍ୟବହାର କରିବା, ସାଧୁ ସଙ୍ଗରେ ହରି କଥା, ସାଧୁ ସଙ୍ଗ କରିବା, କେଉଁଠି ହରିଙ୍କର କଥା ହେଉଛି ସେଇ ଲୋଭଟାକୁ ସେଇଠି ଲଗେଇବା, ଲୋଭ ସାଧୁ ସଙ୍ଗେ ହରି କଥା, ହରିଙ୍କର କଥା ଶୁଣିବାରେ ଲଗେଇବା ଲୋଭକୁ। ସେଇଭଳି ଭାବରେ ଆଉ ସବୁ ସେମିତି ରହିଛି, କାମ କ୍ରୋଧ ଲୋଭ ମୋହ ମଦ ଏସବୁ ରହିଛି, ସେଇଭଳି ଭାବରେ ଲଗେଇବାକୁ ପଡ଼ିବ, ଆଉ ଲେଖିନି ଏଇଠି ଆଉ କେଉଁଠି ଥିବ ସେଇଟା, କାରଣ କାମ କ୍ରୋଧ ଏ କଥା ଆସିବ ତ ସେଥିପାଇଁ ଏଇଟା ଲେଖା ହେଇଛି, ଆଉ ସବୁ ମଧ୍ୟ ରହିଛି, ସେଇଟା ସବୁ ସେଇଭଳି ଭାବରେ ଉପଯୁକ୍ତ ବ୍ୟବହାର କରିପାରିବା ଆମେ। ମୋହ କୃଷ୍ଣ କ'ଣ ରହିଛି ଏଇଟା ସବୁ ରହିଛି, ନରୋତ୍ତମ ଦାସ ଠାକୁର ସେ ରଚନା କରିଛନ୍ତି। ତେଣୁ ଏଇଭଳି ଭାବରେ ଆମର ଯେଉଁ ପ୍ରକୃତି ରହିଛି, ଏ ପ୍ରକୃତି ଆମକୁ ଆମେ ନ ଚାହିଁଲେ ମଧ୍ୟ ସେ ଆମକୁ ନିଯୁକ୍ତ କରୁଛେ ତାଙ୍କର କାର୍ଯ୍ୟରେ, ଯାହା ପ୍ରକୃତି ରହିଛି ଆମର ରହିଛି ନିଶାଦ୍ରବ୍ୟ ସେବନ କରିବା ପାଇଁ ରହିଛି ପ୍ରକୃତି, ସେ ବନ୍ଦ କରିପାରିବ ନାହିଁ ପ୍ରକୃତି, ଯାହା ନିଗ୍ରହ କିଂ କରିଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ନିଗ୍ରହ କରିପାରିବେ ନାହିଁ, ନା ମୁଁ ନିଶାଦ୍ରବ୍ୟ ସେବନ କରିବି ନାହିଁ। ଆଜି ଦେଖୁନାହାନ୍ତି ଆଜିକାଲି କେତେ ସମାଜରେ କେତେ ପ୍ରକାର ଚାଲିଛି, ତାଙ୍କ ସ୍ତ୍ରୀମାନେ ଯେଉଁ ପୁରୁଷ ଲୋକମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି, ତାଙ୍କ ସ୍ତ୍ରୀ ଲୋକମାନେ ବହୁତ ପ୍ରକାର ଇଏ କରୁଛନ୍ତି, ବାଧା ଦେଉଛନ୍ତି, ତଥାପି ସେମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି। ଆ ଉପରେ କେତେ କଥା ସବୁ ପେପର ସବୁ ବାହାରୁଛି ନ୍ୟୁଜ୍ ପେପରମାନଙ୍କରେ, ଏଭଳି ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଆଜିକାଲି ସବୁ ଏତେ ବାହାରିଲାଣି ଏବେ, ଯେଉଁମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି, ଗୋଟେ ରହିଛି କ'ଣ ଗୋଟେ ଔଷଧ ରହିଛି ବା ସେଭଳି ଭାବରେ ଗୋଟେ ରହିଛି, ଯାହାକୁ ସେବନ କଲେ ଆମେ ନିଶାଦ୍ରବ୍ୟ ସେବନ କରିବାକୁ ଇଚ୍ଛା ହେବ ନାହିଁ, କିନ୍ତୁ ଯାହା କରନ୍ତୁ ସେ ନିଶାଦ୍ରବ୍ୟ ହୁଏତ କିଛି ଦିନ ପାଇଁ ଛାଡ଼ିଦେଇପାରେ, କିନ୍ତୁ ଏ ପ୍ରକୃତି ଯାଆନ୍ତି ହୁଏତ ଆମେ, ଏଠି ଭଗବାନ କହିଛନ୍ତି, ଭଗବାନ କଥା, ଏଥିରେ କୌଣସି ଭୁଲ ହେବ ନାହିଁ, କିଛି ଦିନ ପାଇଁ ଜଣେ ଛାଡ଼ି ଦେଇପାରେ, ପୁଣି ତା'ର ଆସିବ ଆସକ୍ତି, ଆସକ୍ତି ଛାଡ଼ିପାରିବ ନାହିଁ। ଏ ଆସକ୍ତି ଯଦି ଆମେ ଭଗବାନଙ୍କର ଭକ୍ତ ପ୍ରତି ଲଗେଇବା ଆସକ୍ତି, ସେତେବେଳେ ଆମେ ଏ ନିଚ ସବୁ ରହିଛି ନିଚତର ଆସକ୍ତିରୁ ଆମେ ମୁକ୍ତ ହେଇପାରିବା, ନହେଲେ ହେଇପାରିବ ନାହିଁ। ଯେତେ ଔଷଧ ସେବନ କର, ଯେତେ ଯାହା କର, ହେଇପାରିବ ନାହିଁ। ତେଣୁ ଇନ୍ଦ୍ରିୟସ୍ୟ ଇନ୍ଦ୍ରିୟସ୍ୟାର୍ଥେ ରାଗ ଦୋଷ ବ୍ୟବସ୍ଥିତ ହଉ ତୟର୍ଣ୍ଣ ପଚମାଗଚ୍ଛତ ହଉ ହିଅସ୍ ପରିପନ୍ଥି ନଉ। ଇନ୍ଦ୍ରିୟସ୍ୟ ଇନ୍ଦ୍ରିୟାର୍ଥେ, ଇନ୍ଦ୍ରିୟସ୍ୟ ଇନ୍ଦ୍ରିୟସ୍ୟାର୍ଥେ, ଇନ୍ଦ୍ରିୟମାନଙ୍କର ଯେଉଁ ଅର୍ଥ ରହିଛି, ଯେମିତି ଉଦାହରଣ ସ୍ୱରୂପ ଆମର ଚକ୍ଷୁ, ଚକ୍ଷୁ ଗୋଟେ ଇନ୍ଦ୍ରିୟ, ଆର ଇନ୍ଦ୍ରିୟସ୍ୟ ଅର୍ଥ ହେଉଛି କେଉଁଟା ନା ଦୃଶ୍ୟ। ଚକ୍ଷୁରେ ଆମେ ଦେଖୁଛେ, ଚକ୍ଷୁର ରହିଛି ଆକର୍ଷଣ ରହିଛି ଆମର। ଏଇଥିପାଇଁ ଭାଗବତ ଏକାଶକନ୍ଦ ଗୋଟେ ଶ୍ଳୋକ ଅଛନ୍ତି, ଆମେ ଏଇଟା କହିଥିଲୁ ଥରେ, ଗୋଟିଏ ଗୋଟିଏ ଜୀବର ଗୋଟିଏ ଗୋଟିଏ ଯେଉଁ ଇନ୍ଦ୍ରିୟ ପ୍ରବଳ ରହିଛନ୍ତି। କ'ଣ ସେ ପ୍ରବଳ ନା, ମନେକର ଏ ଯେଉଁ ରହିଛି ବିଭିନ୍ନ ପ୍ରକାର ପାଞ୍ଚ ପାଞ୍ଚଟି ରହିଛି ଆମର, ଯେଉଁ ରହିଛି ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ, କୁରଙ୍ଗ, କୁରଙ୍ଗରୁ ଆରମ୍ଭ ହେବ, କୁରଙ୍ଗ ମହାତଙ୍କ ପତଙ୍ଗ ଭୃଙ୍ଗ, ମୀନା ହତା ହେବେ ପଞ୍ଚମୀ ରହିବ ପଞ୍ଚ, ଏକ ପ୍ରମାଣ ସେ କଥା ନା ଆନନ୍ତେ ଯା ସେବତି ପଞ୍ଚମୀ ରହିବ ପଞ୍ଚ, କୁରଙ୍ଗ, ହଁ କୁରଙ୍ଗ କହିଲେ ମୃଗ ହରିଣ, ହରିଣର ଶବ୍ଦ ଯେଉଁ ରହିଛି କର୍ଣ୍ଣର ପ୍ରଭାବଟା ଅଧିକ ରହିଛି, ଶବ୍ଦ ଶବ୍ଦ ପ୍ରତି ସେ ବେଶୀ ଆକର୍ଷିତ ହୋଇଯାଏ କୁରଙ୍ଗ। ତେଣୁ ବ୍ୟାଧ କ'ଣ କରେ ନା, ଗୋଟେ ସୁନ୍ଦର ସଙ୍ଗୀତ ରଚନା କରେ, ସୁନ୍ଦର ସଙ୍ଗୀତ ଗାନ କରେ ବ୍ୟାଧ, ଏ ସଙ୍ଗୀତ ଶୁଣିକି ସେ ବାହାରି ଆସେ, ତା'ର ଯେଉଁ ରହିଛି ସୁରକ୍ଷିତ ସ୍ଥାନରୁ ବାହାରି ପଳାଇ ଆସେ, ପଳାଇ ଆସିଲେ ବ୍ୟାଧ ତାକୁ ଶିକାର କରେ। ଏଇ ତା'ର ଶବ୍ଦ ଯେଉଁ ଇନ୍ଦ୍ରିୟଟି ରହିଛି ସେ ପ୍ରବଳ ଥିବାରୁ ସେ ମୃତ୍ୟୁବରଣ କରେ କୁରଙ୍ଗ। ସେଇଭଳି ଭାବରେ ମାତଙ୍ଗ, ମାତଙ୍ଗ ହାତୀ, ହାତୀରେ କେତେ ବଳ ରହିଛି, କିନ୍ତୁ ତା'ର ଯେଉଁ ସ୍ପର୍ଶ ଯୌନ ଉପଭୋଗର ରହିଛି ଆକର୍ଷଣ ରହିଛି, ଏଥିରେ ହେଇକି ସେ ଯେଉଁ ମାଈ ହାତୀ ପ୍ରତି ଆକର୍ଷିତ ହେଇକି ଆସେ, ମାଈ ହାତୀ ପ୍ରତି ଆକର୍ଷିତ ହେଇକି ଆସି ଶିକାରୀ ତାକୁ ଶିକାର କରେ, ବା ଅନ୍ୟ ହାତୀମାନେ ମଧ୍ୟ ତାଙ୍କ ସହିତ ଫାଇଟିଂ କରି ମୃତ୍ୟୁବରଣ କରନ୍ତି ସେମାନେ। କୁରଙ୍ଗ ମାତଙ୍ଗ, ପତଙ୍ଗ, ପତଙ୍ଗ ବର୍ଷା ଦିନେ ସବୁ ଝଡ଼ି ପୋକ ସବୁ ଆସିବେ, ଯଦି ନିଆଁ ଯଦି ଲାଗିଥିବ, ଦୀପ ସବୁ ଲାଗିଥିବ, ଆସି ପଡ଼ିଯିବେ ତା ଉପରେ, ମୃତ୍ୟୁବରଣ କରିଯିବେ। ତା'ର ଦୃଷ୍ଟିଶକ୍ତି ପ୍ରଖର ରହିଛି, ଦୃଷ୍ଟିଶକ୍ତି ଚକ୍ଷୁର ପ୍ରଭାବ ଅଧିକ ରହିଛି, ତେଣୁ ସେ ଏ ଦୃଶ୍ୟ ପ୍ରତି ଆକର୍ଷିତ ହେଇକି ଆସେ, ମୃତ୍ୟୁବରଣ କରେ। କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ, ଭୃଙ୍ଗ କହିଲେ ମହୁମାଛି, ମହୁମାଛି ସେ ପଦ୍ମ ଯେଉଁ ତା'ର ଗନ୍ଧ ପ୍ରତି ଆକର୍ଷିତ ହୋଇଯାଏ, ତା'ର ନାସିକାର ଆଘ୍ରାଣ ଶକ୍ତି ବହୁତ ରହିଛି, ତେଣୁ ସେ ପଦ୍ମର ଗନ୍ଧ ପ୍ରତି ଆକର୍ଷିତ ହୋଇକି ଆସି ସେ ଆସି ବସିଯାଏ, ପଦ୍ମ ପୁଷ୍ପରେ ବସିଯାଏ। ସନ୍ଧ୍ୟା ହେଲେ ମଧ୍ୟ ସେ ଯାଇପାରେ ନାହିଁ, ସନ୍ଧ୍ୟା ହେଲେ ଯଦି ପଦ୍ମପତ୍ର ବନ୍ଦ ହୋଇଯାଏ ପଦ୍ମ ଫୁଲଟି, ସକାଳୁ ଉଠିଲା ବେଳକୁ ସେ ମୃତ୍ୟୁବରଣ କରିଥାଏ। ଏ ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ହୋଇକି ଏଭଳି ଭାବରେ କୁରଙ୍ଗ ମାତଙ୍କ ପତଙ୍ଗ ଭୃଙ୍ଗ, ମୀନ, ମୀନ ବା ମାଛ, ମାଛ ମଧ୍ୟ ସେଇଭଳି ଭାବରେ, ଯଦିଓ ତା'ର ରହିଛି ଶକ୍ତି ବହୁତ, 2-3 କିଲୋମିଟର ଦୂରରୁ ଜାଣିପାରିବ, କିଛି ବିପଦ ଥିଲେ ଜାଣିପାରିବ, ସତର୍କ ହୋଇଯିବ, ଭଗବାନ ତାକୁ ଶକ୍ତି ଦେଇଛନ୍ତି, କିନ୍ତୁ ତା'ର ରସନାର ବେଗ ଅଧିକା ରହିଛି, ଲୋଭ ରହିଛି, ରସନା ଖାଦ୍ୟର ଆକର୍ଷଣ ରହିଛି, ପେଟ ପୁରିଥିଲେ ମଧ୍ୟ ଯଦି କିଛି ଖାଦ୍ୟ ମିଳିଲା ସାଙ୍ଗେ ସାଙ୍ଗେ ଟପ୍ କରିଦେବ, ପାଟିରେ ପୁରେଇଦେବ, ବଂଶୀ ଯେଉଁ ବଂଶୀ କଣ୍ଟା ପକାଉଛନ୍ତି ତା ଦେହରେ ବଂଶୀ କଣ୍ଟାରେ ସେ ପଡ଼ିଗଲା। ଏଇଭଳି ଭାବରେ ଗୋଟିଏ ଗୋଟିଏ ଜୀବର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ହେଇଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି, ଆଉ ମନୁଷ୍ୟ କଥା କ'ଣ କହିବା। ପଞ୍ଚବୀ ଯଶେବତୀ ପଞ୍ଚବୀ ରୂପେ ପଞ୍ଚ, ଆମର ସବୁଯାକ ଇନ୍ଦ୍ରିୟ ପ୍ରବଳ ରହିଛନ୍ତି, ଆମ କଥା ଆଉ କ'ଣ କହିବା, ଚିନ୍ତା କରନ୍ତୁ। ବିଶ୍ୱନାଥ ଚକୁର ଠାକୁର ଏଇଟା କହିଛନ୍ତି, ଏ ଶ୍ଳୋକଟେ ଭାବାର୍ଥରେ କହିଛନ୍ତି କଥା, ଏକାଶକନ୍ଦ ଗୋଟେ ରହିଛି ଶ୍ଳୋକ। ତେଣୁ ଇନ୍ଦ୍ରିୟସ୍ୟ ଇନ୍ଦ୍ରିୟସ୍ୟାର୍ଥେ ରାଗ ଦୋଷ ବ୍ୟବସ୍ଥିତ, କେଉଁଟା ପ୍ରତି ଆମର ଆକର୍ଷଣ ରହିଛି, କେଉଁଟା ପ୍ରତି ଆମର ବିକର୍ଷଣ ରହିଛି ବା ଘୃଣା ରହିଛି, ଏଇଟା ଆମେ ଚାହୁଁଛେ, ଏଇଟା ଆମେ ଚାହୁଁନେ, ରାଗ ଦ୍ୱେଷ ବ୍ୟବସ୍ଥିତ। ତୟର୍ଣ୍ଣ ବସମ ଆଗଚ୍ଛେଦ ଇଏ ପରିବନ୍ତି ନଉ, ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଆମର ଚେଷ୍ଟା ଦ୍ୱାରା ଆମେ ଏଇଟାକୁ ବନ୍ଦ କରିପାରିବା ନାହିଁ, ଇଏ ପରିବନ୍ତି ନଉ, ଆମେ ଚାହିଁଲେ ମଧ୍ୟ ଜୋର କରି ଆମେ ଚାହୁଁଛେ ନା ଆମେ ଦେଖିବା ନାହିଁ, ଏଇସବୁ ନଗ୍ନ ଦୃଶ୍ୟ ଦେଖିବା ନାହିଁ, କିନ୍ତୁ ଆସିଯାଉଛି। ଆମର ସବୁ ଭୁବନେଶ୍ୱରରେ ଇସ୍କନରେ କ'ଣ କଲେ ନା, ସବୁ ବନ୍ଦ କରିଦେଲେ ମୋବାଇଲ। ମୋବାଇଲ ଆପଣ ଦେଖୁଥିବେ କିନ୍ତୁ ଆମର ନଚାହିଁଲେ ମଧ୍ୟ ନଗ୍ନ ଚିତ୍ର ଆସି ପହଞ୍ଚିଯିବ। ସବୁ ବ୍ରହ୍ମଚାରୀ ପାଖରେ ରହିଛି ମୋବାଇଲ, ସବୁ ଆଜିକାଲି ନେଟ୍ ହେଇଗଲାଣି, ସ୍ମାର୍ଟଫୋନ୍ ହେଇଗଲାଣି। ତେଣୁ ଆମର ହରିଧର ମହାରାଜ କ'ଣ କଲେ ନା, ସମସ୍ତଙ୍କୁ ଘିନି ଆସିଲେ, ସମସ୍ତଙ୍କ ଫୋନ୍ ଘିନି ଆସିଲେ, ସମସ୍ତ ଫୋନ୍ରେ ଯେଉଁ ସ୍ମାର୍ଟଫୋନ୍ ବନ୍ଦ କରିଦେଲେ, ଆଉ ନେଟ୍ ଚାଲିବ ନାହିଁ, ସମସ୍ତ ଫୋନ୍ ବନ୍ଦ କରିଦେଲେ। ନଚାହିଁଲେ ମଧ୍ୟ ଆକର୍ଷଣ ରହିଛି, ଜବରଦସ୍ତି ସେ ଆକର୍ଷିତ ହେଇକି ଯିବେ, ତେଣୁ ବନ୍ଦ କରିଦିଆଯାଇଛି। ଭୁବନେଶ୍ୱର ଇସ୍କନ ଭୁବନେଶ୍ୱର ଅଧିକାଂଶ ମନ୍ଦିରରେ ମଧ୍ୟ ସେଭଳିଆ କରାଯାଇଛି, କାରଣ ଏଇ ଆକର୍ଷଣ ରହିଛି, ଆକର୍ଷଣ ରହିଛି। କରିପାରିବେ ନାହିଁ, ବହୁତ ଉନ୍ନତ ଯୋଗୀମାନଙ୍କ କଥା କୁହାଯାଏ। ସାଧାରଣ ଆମେ ବ୍ରହ୍ମଚାରୀ କେତେ ବର୍ଷ ବ୍ରହ୍ମଚାରୀ କଥା କ'ଣ କହିବା, ବହୁତ ଦଶ ହଜାର ବର୍ଷ ଧରି ତପସ୍ୟା କରୁଥିଲେ ସହରୀ ମୁନି, ଏତେ ତପସ୍ୟା କରିଥିଲେ, 60,000 ବର୍ଷ ଧରି ଧ୍ୟାନ କରୁଥିଲେ ବିଶ୍ୱାମିତ୍ର ଋଷି, ତଥାପି ତାଙ୍କର କାମ ଆକର୍ଷଣ ଆସିଗଲା। ଆଉ ଏବେ ଯେଉଁ ସ୍ମାର୍ଟ ଯୁଗ ହେଇଗଲା, ଆଜିକାଲି ସବୁଠାରୁ ଅଶ୍ଳୀଳ ଚିତ୍ର ଆସି ପହଞ୍ଚି ଯାଉଛି, ନଚାହିଁଲେ ମଧ୍ୟ ଆସି ପହଞ୍ଚି ଯାଉଛି, ସେମାନେ କେମିତି ତାକୁ ବନ୍ଦ କରିପାରିବେ? ତେଣୁ ଏଇ ଶ୍ଳୋକରେ ଯେତେବେଳେ କହିଲେ, ତାପର ଶ୍ଳୋକରେ କହୁଛନ୍ତି, ଶ୍ରେୟା ସ୍ୱଧର୍ମ ବିଗୁଣ ପରଧର୍ମା ସୁନିଶ୍ଚିତା, ସ୍ୱଧର୍ମେ ନିଧନ ଶ୍ରେୟ ପରଧର୍ମ ଭୟାବହ। ତେଣୁ ଏଠି ସ୍ୱଧର୍ମ ପରଧର୍ମ ବିଷୟରେ ଭଗବାନ କହୁଛନ୍ତି, ଶ୍ରେୟା ସ୍ୱଧର୍ମ ବିଗୁଣ, କାରଣ ପୂର୍ବରୁ ଯେଉଁ ଅର୍ଜୁନ କହୁଥିଲେ ଯେ ଆମେ ଏଇଟା କରିବା କଥା ନୁହଁ, ଆମେ ଯେ ଧ୍ୟାନ କରିବା ବା ଭିକ୍ଷା କରି ଚଳିବା, ଏ ଭିକ୍ଷା କରିବାଟା ହେଉଛି ବ୍ରହ୍ମଚାରୀର କର୍ତ୍ତବ୍ୟ ବା ମାନେ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ ହେଉଛି ସେଇଟା। ସେମାନେ ଯୁଦ୍ଧ କରି ତାଙ୍କର ବ୍ରାହ୍ମଣମାନେ କେମିତି ଚଳିବେ ନା, ଯଜନ ଯାଜନ ପଠନ ପାଠନ ଦାନ ପ୍ରତିଗ୍ରହ, ସେମାନେ ଭିକ୍ଷା କରି ଚଳିବେ, ଦାନ ପ୍ରତିଗ୍ରହ, ତେଣୁ ସେ ଚାହୁଁଥିଲେ ସେଇଟା କରିବା ପାଇଁ। ତେଣୁ ଭଗବାନ ଏଠି କହୁଛନ୍ତି, ଶ୍ରେୟା ସ୍ୱଧର୍ମ ବିଗୁଣ, ଆମର ଯେଉଁ ସ୍ୱଧର୍ମ ଏଠି କ'ଣ ବର୍ଣ୍ଣାଶ୍ରମ ଧର୍ମ କଥା କୁହାଯାଉଛି, ଅର୍ଜୁନ ହେଉଛନ୍ତି କ୍ଷତ୍ରିୟ, ତାଙ୍କର ସ୍ୱଧର୍ମ ହେଉଛି ଯୁଦ୍ଧ କରିବେ, ଯୁଦ୍ଧରେ ଜୀବ ହତ୍ୟା ହେଲେ ମଧ୍ୟ ସେଇଟା ତାଙ୍କର ସ୍ୱଧର୍ମ। ତେଣୁ ଏଠି କହୁଛନ୍ତି ଶ୍ରେୟା ସ୍ୱଧର୍ମ ବିଗୁଣ, ଆମର ସ୍ୱଧର୍ମରେ କିଛି ଦୋଷ ଥିଲେ ମଧ୍ୟ, ବିଗୁଣ କିଛି ଦୋଷ ଥିଲେ ମଧ୍ୟ, ଜୀବ ହତ୍ୟା ହେଉଛି ଏଇଟା ଗୋଟେ ଦୋଷ ହୋଇଯାଉଛି ସ୍ୱଧର୍ମରେ, କିନ୍ତୁ ତଥାପି ଏଇଟା ଶ୍ରେଷ୍ଠ। ଶ୍ରେୟା ସ୍ୱଧର୍ମ ବିଗୁଣ ପରଧର୍ମ ସୁନିଶ୍ଚିତା, ପରଧର୍ମ ବ୍ରାହ୍ମଣର ଧର୍ମ, ଆମେ ଯଦି କ୍ଷତ୍ରିୟ ହେଇ କହିବା ବ୍ରାହ୍ମଣର ଧର୍ମ ଭଲ, ସେଥିରେ ଆଉ କୌଣସି ହିଂସା ନାହିଁ, ଭଗବାନଙ୍କର ଆରାଧନା କରୁଛନ୍ତି, ପଢ଼ୁଛନ୍ତି ପଢ଼ାଉଛନ୍ତି, ପୂଜା କରୁଛନ୍ତି, ଏସବୁ କରୁଛନ୍ତି, ଆମେ ସେଇଟା କରିବା। ପରଧର୍ମ ସୁନିଶ୍ଚିତା, ଶ୍ରେୟା ସ୍ୱଧର୍ମ ବିଗୁଣ ପରଧର୍ମ ସୁନିଶ୍ଚିତା, ପରଧର୍ମ ବ୍ରାହ୍ମଣ ଧର୍ମକୁ ଅତି ସୁନ୍ଦର ଭାବରେ ଅନୁଷ୍ଠାନ କଲେ ମଧ୍ୟ କରିବା ଅପେକ୍ଷା ମଧ୍ୟ, କିନ୍ତୁ ଆମର ନିଜର ଧର୍ମକୁ କରିବାଟା ଭଲ, ନିଜ ଧର୍ମରେ କିଛି ଦୋଷ ଥିଲେ ମଧ୍ୟ ସେଇଟା ଶ୍ରେଷ୍ଠ। ସ୍ୱଧର୍ମେ ନିଧନ ଶ୍ରେୟ ପରଧର୍ମ ଭାବୟ, ଏଇଟା କୁହାଗଲା, ସ୍ୱଧର୍ମରେ ଯୁଦ୍ଧ କରିବା ଆମେ ନିଧନ ମୃତ୍ୟୁବରଣ କରିବା କିଛି ଅସୁବିଧା ନାହିଁ, କିନ୍ତୁ ପରଧର୍ମ ହେଉଛି ଭୟାବହ, ପରଧର୍ମ ଆମେ କରିପାରିବା କାହିଁକିନା ଆମର ଏସବୁ ରହିଛି ଗୁଣର ସ୍ୱଭାବ ରହିଛି, ଆମେ ସେଇଟା କରିପାରିବା ନାହିଁ। ଯାହାର ସତ୍ୟଗୁଣର ସ୍ୱଭାବ ନାହିଁ, ରଜଗୁଣର ସ୍ୱଭାବ ରହିଛି, ସେମାନେ କ୍ଷତ୍ରିୟ କର୍ମ କରିବେ, ସେମାନେ ବ୍ରାହ୍ମଣର କର୍ମ କରିପାରିବେ ନାହିଁ। ତେଣୁ ଏଠି ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର କଥା କହିଛନ୍ତି। ଆଚ୍ଛା, ଏ ଯେଉଁ ଇନ୍ଦ୍ରିୟ ସେ ରାଗଦୋଷ ବ୍ୟବସ୍ଥିତ ତୟନ ବସମାଗତ ଇଏ ପରିପନ୍ତି ନେଉ, ଏ 34 ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଉଦାହରଣ ସ୍ୱରୂପ ବଦ୍ଧ ଜୀବ ପକ୍ଷରେ ମୈଥୁନର ଆବଶ୍ୟକତା ଅଛି, ଏବଂ ସେ ବିବାହ କରି ବିବାହ ବନ୍ଧନରେ ବାନ୍ଧି ହୋଇ ଏ ସୁଖ ଉପଭୋଗ କରିବାକୁ ତାକୁ ଅନୁମତି ଦିଆଯାଇଛି। ବ୍ୟକ୍ତି ନିଜର ବିବାହିତ ପତ୍ନୀ ବ୍ୟତୀତ ଅନ୍ୟ ସ୍ତ୍ରୀ ରମଣ କରିବାକୁ ଶାସ୍ତ୍ରରେ ମନା ଅଛି, ଅନ୍ୟ ସ୍ତ୍ରୀମାନଙ୍କ ପ୍ରତି ସେ ମାତୃତୁଲ୍ୟ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଶାସ୍ତ୍ର ନିର୍ଦ୍ଦେଶ ସତ୍ତ୍ୱେ ପୁରୁଷ ଅନ୍ୟ ସ୍ତ୍ରୀ ସହିତ ଯୌନ ସମ୍ବନ୍ଧ ସ୍ଥାପନ କରିବାକୁ ଇଚ୍ଛା କରେ, କିନ୍ତୁ ଏ ପ୍ରକାର ମନୋବୃତ୍ତିକୁ ତ୍ୟାଗ କରିବାକୁ ପଡ଼ିବ, ତାହା ନହେଲେ ଏ ଆତ୍ମାନୁଭୂତି ଲାଭ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏଇଟା ସେପଟେ ଆମେ ଆଲୋଚନା କଲେ, ଏଇ ଯେଉଁ ରହିଛି କୁରଙ୍ଗ ମାତାଙ୍କ କଥା କହିଲେ, ତେଣୁ ନିୟମ ଅନୁଯାୟୀ ଇନ୍ଦ୍ରିୟ ସୁଖଭୋଗ କଲେ ସୁଦ୍ଧା ରଥଭ୍ରଷ୍ଟ ହେବାର ବହୁତ ସମ୍ଭାବନା ଅଛି। ଏଇଟା କହିଦେଲେ ନିୟମ ଏଇ ରହିଛି ସ୍ତ୍ରୀ ସଙ୍ଗ କରିବ ବିବାହ ମାଧ୍ୟମରେ, କିନ୍ତୁ ନିୟମ ଅନୁଯାୟୀ ମଧ୍ୟ ଇନ୍ଦ୍ରିୟ ସୁଖ ଉପଭୋଗ କଲେ ସୁଦ୍ଧା ପଥଭ୍ରଷ୍ଟ ହେବାର ବହୁତ ସମ୍ଭାବନା ଅଛି। ଯେପରି ରାଜପଥରେ ମଧ୍ୟ ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ଅଛି, ସେହିପରି ସଂଯତ ଭାବରେ ଇନ୍ଦ୍ରିୟ ସୁଖ ଭୋଗ କଲେ ସୁଦ୍ଧା ସ୍ଖଳନର ସମ୍ଭାବନା ଅଛି। ସଂଯମିତ ଭାବରେ ଇନ୍ଦ୍ରିୟ ଉପଭୋଗ କଲେ ମଧ୍ୟ ସେଠି ସ୍ଖଳନ ହେବାର ଚାନ୍ସ ରହିଛି, ସମ୍ଭାବନା ରହିଛି। ତେଣୁ ସମସ୍ତ ପ୍ରକାର ଇନ୍ଦ୍ରିୟ ସୁଖ ଭୋଗରୁ ବିରତ ହେବା ବିଧି ପରିଣାମତଃ ବ୍ୟକ୍ତିକୁ କୃଷ୍ଣ ଚେତନା ସ୍ତରରେ ଉପନୀତ କରାଏ। ତେଣୁ ଏ ଇନ୍ଦ୍ରିୟ ସୁଖରୁ ଆମେ ଯେତେବେଳେ ଉର୍ଦ୍ଧକୁ ଯିବା, ଭଗବାନଙ୍କୁ ଆନନ୍ଦ ଦେବା ପାଇଁ ଚେଷ୍ଟା କରିବା, ସେଇଟା କୃଷ୍ଣ ଚେତନା ଆମେ ପ୍ରାପ୍ତ ହେବା। ତେଣୁ ଏହି ଶ୍ରେୟାଣ ସ୍ୱଧର୍ମ ବିଗୁଣରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଭୌତିକ କ୍ଷେତ୍ରରେ ହେଉ ବା ଆଧ୍ୟାତ୍ମିକ ମାର୍ଗରେ ହେଉ, ବ୍ୟକ୍ତି ଅନ୍ୟ ନିମିତ୍ତ ନିର୍ଦ୍ଦିଷ୍ଟ କର୍ମ ଆଚରଣ କରିବା ଉଚିତ ନୁହେଁ। ଜୟ ଶ୍ରୀ ସୀତାରାମ। ବରଂ ନିଜର କର୍ତ୍ତବ୍ୟରେ ସ୍ଥିର ରହି ମୃତ୍ୟୁବରଣ କରିବା ଉଚିତ। ଉଦାହରଣ ସ୍ୱରୂପ ସାଧାରଣତଃ ବ୍ରାହ୍ମଣ ସତ୍ୟଗୁଣାଧୀନ ହୋଇଥାଏ, ତେଣୁ ସ୍ୱଭାବତଃ ସେ ଅହିଂସା ବା ଶାନ୍ତ ପ୍ରକୃତି ବିଶିଷ୍ଟ ହୁଏ। କିନ୍ତୁ କ୍ଷତ୍ରିୟ ରଜଗୁଣାଧୀନ ହୋଇଥିବାରୁ ହିଂସା ଆଚରଣ କରିବାକୁ ତାକୁ ଅନୁମତି ଦିଆଯାଏ। ଏଇଥିପାଇଁ କ୍ଷତ୍ରିୟ ବରଂ ହିଂସା ଆଚରଣ କରି ମୃତ୍ୟୁବରଣ କରିବା ଉଚିତ, କିନ୍ତୁ ଏକ ବ୍ରାହ୍ମଣକୁ ଅନୁକରଣ କରି ଅହିଂସା ହେବା ଉଚିତ ନୁହେଁ। ଏଇଟା କୁହାହେଉଛି ଅହିଂସା ହେବା ଉଚିତ ନୁହେଁ। ତେଣୁ ପୂର୍ଣ୍ଣ କୃଷ୍ଣ ଚେତନା ସ୍ତରରେ କ୍ଷତ୍ରିୟ ବ୍ରାହ୍ମଣ ପରି ଓ ବ୍ରାହ୍ମଣ କ୍ଷତ୍ରିୟ ପରି ଆଚରଣ କରିପାରେ। ଦିବ୍ୟ ସ୍ତରରେ ବ୍ରାହ୍ମଣ କ୍ଷତ୍ରିୟ ଭେଦାଭେଦ ବିଚାରକୁ ନିଆଯାଏ ନାହିଁ, ଏହା ଭୌତିକ ସ୍ତରରେ ବିଚାର୍ଯ୍ୟ। ଉଦାହରଣ ସ୍ୱରୂପ ବିଶ୍ୱାମିତ୍ର ପ୍ରଥମେ ଜଣେ କ୍ଷତ୍ରିୟ ଥିଲେ, କିନ୍ତୁ ପରେ ସେ ଜଣେ ବ୍ରାହ୍ମଣ ଭଳି କାର୍ଯ୍ୟ କରିଥିଲେ। ସେହିପରି ପରଶୁରାମ ଜଣେ ବ୍ରାହ୍ମଣ ଥିଲେ, କିନ୍ତୁ ପରେ ସେ ଜଣେ କ୍ଷତ୍ରିୟଙ୍କ ଭଳି କାର୍ଯ୍ୟ କରିଥିଲେ। ବିଶ୍ୱାମିତ୍ର ଜଣେ କ୍ଷତ୍ରିୟ ଥିଲେ, ରାଜା ଥିଲେ, କିନ୍ତୁ ବଶିଷ୍ଠ ଜଣେ ବ୍ରହ୍ମର୍ଷି ଥିଲେ, ସେଥିପାଇଁ ସେ ଚାହିଁଲେ ବ୍ରହ୍ମର୍ଷି ହେବେ। ତେଣୁ ବହୁତ ବର୍ଷ କାଳ ଧ୍ୟାନ କରି 60,000 ବର୍ଷ କାଳ ତପସ୍ୟା କରିଥିଲେ, ତାପରେ ସେ ଯାଇକରି ଗୋଟେ ଋଷି ହେଲେ, ବ୍ରହ୍ମର୍ଷିରେ ପରିଣତ ହେଲେ। ଏବେ ଝଗଡ଼ା ଚାଲିଥିଲା ବଶିଷ୍ଠ ବିଶ୍ୱାମିତ୍ରଙ୍କର। ବଶିଷ୍ଠ କହୁଥିଲେ ବିଶ୍ୱାମିତ୍ର ବ୍ରହ୍ମର୍ଷି ନୁହଁ, ହେଉଛନ୍ତି ଦେବ, ସେ ହେଉଛନ୍ତି ରାଜର୍ଷି, ରାଜା ରାଜା ଭିତରେ ସେ ଋଷି, କିନ୍ତୁ ବ୍ରହ୍ମର୍ଷି ନୁହଁନ୍ତି ସେ, ଏଭଳିଆ କହିଥିଲେ। ଏ ବହୁତ କଥା ରହିଛି ସେଥିରେ। ସେହିଭଳି ଭାବରେ ମଧ୍ୟ ପରଶୁରାମ ଜମଦେବୀଙ୍କର ପୁତ୍ର ଥିଲେ, ବ୍ରାହ୍ମଣ ପୁତ୍ର ଥିଲେ, କିନ୍ତୁ ସେ ତିନିବାର ସମଗ୍ର ପୃଥିବୀକୁ 21 ବାର ନିକ୍ଷତ୍ର କରିଥିଲେ, 21 ବାର ନିକ୍ଷତ୍ର କରିଥିଲେ, କ୍ଷତ୍ରିୟ ଭଳି କାର୍ଯ୍ୟ କରିଥିଲେ। ତେଣୁ କୃଷ୍ଣ ଚେତନା ସ୍ତରରେ ଯିଏ ଯେକୌଣସି କାର୍ଯ୍ୟ କରିପାରିବ, ସେତେ କୌଣସି ସେଥିରେ ଆଉ ଅସୁବିଧା ନାହିଁ, ଏଇଟା ଆଉ ସେଇଟା ତ ବଡ଼ କଥା। ତେଣୁ ଯାହା ହଉ, ଏଇ ଯେଉଁ କଥାଟି କହିଲେ ଭଗବାନ ବର୍ତ୍ତମାନ, ଶ୍ରେୟାନ ସ୍ୱଧର୍ମ ବିଗୁଣ ପରଧର୍ମା ସୁଶୀତା, ଆମେ ଚାହିଁଲେ ମଧ୍ୟ ଆମେ ପ୍ରକୃତି ଦ୍ୱାରା ଜବରଦସ୍ତି ସବୁ କାର୍ଯ୍ୟ କରୁଛେ, ଆମେ ନିଗ୍ରହ କରିପାରୁନାହିଁ, ଏହି ପ୍ରଶ୍ନଟି ପଚାରିବେ। 36 ଶ୍ଲୋକର ଅର୍ଜୁନ ପଚାରିବେ, କାହିଁକି ଲୋକମାନେ ଏସବୁ କରୁଛନ୍ତି। ଆମେ ଏଇଟାକୁ ଆସନ୍ତାକାଲି ଆଲୋଚନା କରିବା। ତେଣୁ ଭଗବାନ ଏ ପ୍ରଶ୍ନର ଉତ୍ତର ଦେବେ। ଏହି ପ୍ରଶ୍ନର ଉତ୍ତରରେ ଏ ତୃତୀୟ ଅଧ୍ୟାୟଟି ସରିବ। ତେଣୁ ଆସନ୍ତାକାଲି ପ୍ରଶ୍ନ ଏବଂ ଉତ୍ତର ବିଷୟରେ ଯେତିକି କହିପାରିବା ଆମେ କହିବା, ଏବଂ କଥାକୁ ବିଶ୍ରାମ ଦେବା। ପ୍ରଶ୍ନ ଅଛି ବା ସନ୍ଦେହ ରହିଛି ତାହେଲେ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ପ୍ରଭୁପାଦ ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବକୁନ୍ଦ କି ଦାୟ ଗୌରମାନନ୍ଦେ। ଦେଖିଲେ ଏଇଟା ହେଉଛି ଅଛି ଆଉ।